नमो भगवते वासुदेवाय। श्रीमद्भागवतम दशम स्कंद 24 अध्याय रामायण श्रवण करथले किभलि नंद महाराज के सम्मुखरे ब्रजवासी मानकर सम्मुखरे छोट बालक स्वरूप थिला बेले श्रीकृष्ण इंद्रंकर जाग को बंद करिया पई बा गोवर्धन पूजा को प्रवर्तन करिया पई कर्मवाद मत को स्थापन करछंती। कर्मवाद मतरे जेतले कर्मवाद को आश्रय करा जाए सेतले कर्म को ही श्रेष्ठ दि जाए। कर्मवाद रे ईश्वर को ईश्वर अछंती बोली मानंती किंतु ईश्वर होछंती कर्मर अधीन। कर्मवादी मानंकर मत होछे ईश्वर कर्मर अधीन रहिले तनो ईश्वरंकर स्वतंत्रता किछि नाही। से कर्मर अधीन कर्म जे जेमती करियो ताको फल ईश्वर से देबे ए होछ कर्मवाद रो मत। जदि जे जे भली कर्म करिवो ताको से भली फल मिलिवो ताले ईश्वर आउ कर्म भितर बड़ किए हला कर्म बड़ा हला सेटा को से मानिया पई प्रस्तुत नहंती। तेणु जदि आमे ईश्वर केवल कर्म दिं कर्मर फल दिखती जीव को कर्म करने को पड़े तेन ईश्वर भगवान बोले कहीं तला कह दुईटा जिनस अच्छी ये आम मानुछे बोले ईश्वर बोली कह निग्रह शक्ति अच्छी अनुग्रह शक्ति अच्छी ये दुईटा भगवान पाखे अच्छे से चाहिए क्या अनुग्रह करें चाहिए क्या निग्रह करें क्या कृपा करें क्या दंड कर कर्मवादरे मानवेनि किंतु आम भक्ति प्रथम आश्रय भक्तिर आश्रय भगवान चाहिए स्वल्पमप्यस्य धर्मस्य त्रायते मत वयात ये कर्मपत्र काटिदेव यदि कर्म हिसाब से ईश्वर फल दिखती तेन भगवान निजे श्री कृष्ण केमी कौन स्वल्पमप्यस्य धर्मस्य त्रायते महत्व यात ये स्वल्प लगे ये महत लगे स्वल्प कर्म तुम स्वल्प धर्म कर महत भय रक्षा पाए पुणी गीतार कौन जे जथा माम प्रवर्तनी बजाम पुणी गीतार भी एक कथा भी कहीदेन जी कि जुक्तिवादी लोक जुक्ति करदे कृष्ण तो कहे जे जो शरणापन्न हेता से स्वल्प धर्म से त्रायते महत भया ये बुझाक पड़ो ईश्वर दुईटा शक्ति रही कौन शक्ति रही निग्रह शक्ति रही अनुग्रह शक्ति रही कर्म हिसाब से फल मिले किंतु ईश्वर आराधना ईश्वर ही चाहिए क्या को अनुग्रह करें से ईश्वर से चाहिए मेरु सुमेरु पर्वत को धूलिकणा परिणत करें लिखुचना चाहिए धूलिकणा को से पर्वत करें समुद्र को चाहिए सप्त समुद्र को चाहिए मरुभूमि करें मरुभूमि को चाहिए से सप्त समुद्र परिणत कर मुख को वाचाल करदेपारे ये ईश्वर को पूजा कर ईश्वर आनुगत्य ईश्वर प्रति भगवान कृष्ण प्रति जो भक्त मैंने आनुगत्य आसक्त यही केवल मुकम करचाल बंगुलंगी अनुग्रह निग्रह शक्ति अच्छे भगवान अच्छे साधु अच्छे अनुग्रह शक्ति भी अच्छे निग्रह शक्ति अच्छे ना साधु सहित किसी कम ना भगवान सहित किसी कम ना कर्म ही बड़ कर्मवादी मान गए सब मिस पॉइंट ସେମାନେ ଈଶ୍ୱରକୁ ମାନିବେ କିନ୍ତୁ ଈଶ୍ୱର ହେଉଛନ୍ତି କର୍ମର ଅଧୀନ। ଈଶ୍ୱର ଆମର କ'ଣ କରିବେ ଆମେ ଭଲ କର୍ମ କଲେ ଭଲ ଫଳ ମିଳିବ ଫଳ ସିଏ କେବଳ ଦେବେ ସିଏ କେବଳ ଜଗିକି ଦେବେ ଫଳଟାକୁ ଏଇଟା କର୍ମବାଦର ମତ ଏଇଟାକୁ ଭଗବାନ କୃଷ୍ଣ ବର୍ତ୍ତମାନ ପ୍ରତିପାଦନ କରୁଛନ୍ତି ଈଶ୍ୱର ହେଇକି ଭଗବାନ ନିଜେ ହିଁ ପ୍ରତିପାଦନ କରୁଛନ୍ତି। ନନ୍ଦ ମହାରାଜୀ ସରଳ ବ୍ରଜବାସୀମାନେ ପୁରା ଚକିତ ହେଇଯାଉଛନ୍ତି ସାଧାରଣ ଲୋକମାନେ ବି କର୍ମବାଦକୁ ଭାରି ପ୍ରଶଂସା କରନ୍ତି कर्मवाद प्रति कर्म लोक बेस विश्वास अच्छे तुम्हें ये कर्म कर तुम ये फल मिल तुम यहाँ कौन से देखुना जो रास्ता कटे सो से रास्ता कटे शोचान टेण मारिकी कि सका बाजिले सी तार गोटे नाली कपड़ा पिंधिक तार गोटे झूला पकई देखिए चलो चा कफी पी देखिए हाथ देखा जीव मेक सब कला कला माली पकई सब बुलना घर द्वार कि ना ये रोज स्कूल पाखे हाँ से बाबूली बाबा स्कूल पाखे से रोज साई बाबा गोटे रथ रख देगी ଏ ଯାହାର ଘର ଦ୍ୱାର ନାହିଁ ସିଏ ତୁମ ଭାଗ୍ୟ କହିବ ତାର ଭାଗ୍ୟ ସିଏ ଲୋକଙ୍କର ଭାଗ୍ୟ ହାତ ଦେଖିବ ଲୋକ ତାର ବର୍ଷା ହେଲା ବେଳକୁ ଯାଇକି ସିଏ ଯେଉଁ କ'ଣ ଯାତ୍ରୀ ବିଶ୍ରାମ ଘରେ ରହୁଛନ୍ତି ସେ ପୁଣି ଭାଗ୍ୟ ଦେଖିବ ଲୋକ ତାକୁ ତାକୁ ବିଶ୍ୱାସ କରିବ ହାତ ଭାଗ୍ୟ ଦେଖୁଛି, ଆଜ୍ଞା ଦେଖିଲେ ମୋର କ'ଣ ଆଜି କର୍ମ ଅଛି, ତାକୁ ଲୋକ ସ୍କୁଟି ଦେଇଦେଉଛନ୍ତି। ମାନେ କର୍ମ ପରେ ଲୋକ ତୁମେ ଆଜି ବେଳ ଭଲ ନାହିଁ, ତୁ ଏଇ କର୍ମ କରନି, ଏଇ ବିଜନେସ୍ କର, ଏଇଟା କର, ସେଇଟା କର, ଦଶ ପଚାଶଟା କଲେ ଦଶଟା ଜିନିଷ କହିଲେ ଗୋଟେ ଜିନିଷ ବାଜିବ। ଗୋଟେ ମଣିଷର, ପ୍ରତ୍ୟେକ ମଣିଷର ପାଞ୍ଚଟା ସୁବିଧା ଅଛି, ପାଞ୍ଚଟା ଅସୁବିଧା ଅଛି, ସେଇଟା ତୁମକୁ ଜାଣିବାକୁ ପଡ଼ିବ। ସେଇଟା ଯଦି ଜାଣିଦେଲା ତା ତ ଗୋଟେ ହେଲେ ଗୋଟେ ବାଜିବ, ଆଉ ନିଶ୍ଚିତ ଗୋଟେ ବାଜିବ। ପାଞ୍ଚଟା ସୁବିଧା ପାଞ୍ଚଟା ଅସୁବିଧା ଅଛି ନା ଗୋଟେ ଲୋକର, ତୁମ ଘରେ ତୁମର କିଏ ଶତ୍ରୁ ଥିବେ ଏ କଥାଟା କହିଲା ମାନା ହିଁ ଝାଡ଼ି ଦେହରେ ବାଜିବ, ସମସ୍ତଙ୍କ ଦେହରେ ବାଜିବ। ଯେକୌଣସି ଲୋକ କହିବ, ଯେକୌଣସି ଲୋକ ତୁମେ କହିଦେବ, ଆଉ ସେମାନେ କ'ଣ କହୁଛନ୍ତି, ସେମାନେ ସବୁ ଲୋକଙ୍କୁ ଭୁତେଇ ଦେଉଛନ୍ତି, କହୁଛନ୍ତି ଭୁତେଇବା, ତୁମର ଶତ୍ରୁ, ତୁମର ଘରେ କିଏ ଶତ୍ରୁ ଅଛନ୍ତି, କାହା ଘରେ ଶତ୍ରୁ ନାହାନ୍ତି। ସେ ଲୋକ କହିବେ ହଁ ଇଏ ବାବା ଯାହା କଲା ଠିକ, ତ ଶତ୍ରୁ ସବୁବେଳେ ତମ ପଛରେ ଲାଗିଛନ୍ତି। ଆଉ ଦ୍ୱିତୀୟ ପଏଣ୍ଟ କହିବ, ଯେତେ ଆଣିଲେ ବି ତୁମର ଗୋଡ଼ଉ ନଥିବ, ଏଇଟା ସତ, ଯାହା ଯାହା ବାଜିବ ହଁ ଆଜ୍ଞା ଯେତେ ଆଣିଲା ବେଳକୁ ରହୁନି। ଆଉ ଇଏ କିଛି ଜାଣିନଥିବ, ସେ କେବଳ ପାଞ୍ଚ ସାତଟା ପାଠ, ପାଞ୍ଚ ସାତଟା ପଜିଟିଭ୍ ଜିନିଷ ଜାଣିଛି, ପାଞ୍ଚ ସାତଟା ନେଗେଟିଭ୍ ଜିନିଷ ଜାଣିଛି, ସେ ସେତିକି ଜାଣିଛି। ଲୋକ କର୍ମବାଦ ଉପରେ ଏତେ ବିଶ୍ୱାସ, ଲୋକ ଏଇ ଭାଗ୍ୟ ଗୁଡ଼ାକ ଉପରେ ଏତେ ବିଶ୍ୱାସ, ଈଶ୍ୱରଙ୍କ ଉପରେ ଏତେ ବିଶ୍ୱାସ ନାହିଁ, ଈଶ୍ୱରଙ୍କ ବିଶ୍ୱାସ ନାହିଁ, ତାକୁ ମୁଁ ପେଟେ ଜଳଖିଆ ଖାଇବାକୁ ବସେଇ ଗାଡ଼ିରେ ବସେଇ ନେଇକି, ତାକୁ ଗାଡ଼ିରେ ବସେଇ ନେଇ ତା ଜାଗାରେ ଛାଡ଼ିକି ଆସିବେ, ସେ ଯେଉଁଠି ରହୁଛି ଦେଖିଲେ ତା ଘର ଦ୍ୱାରା କିଛି ନାହିଁ, ତାର ସେଠି ଦଶ କୋଡ଼ିଏ ଧରିକି ଆସିଲା, ତାର ଏଠି କେଉଁଠି ମାଛ ମାଛ ଧରିକି ଆସି ତାର ଖାଇ ପିଇ ଦେଇକି ସକାଳୁ ପୁଣି ଭାଗ୍ୟ ଦେଖିବାକୁ ଗଲା, ସେ ଦଶ ପନ୍ଦରଟା ପଏଣ୍ଟ ଜାଣିଛି। ଆଉ ସେ କହିଦେବ ଏମିତି ଏମିତି ବି ଭଳିଆ ପାଞ୍ଚଟା ପଏଣ୍ଟ ସେ ଜାଣିଛି ଠିକ, କ'ଣ ଯେତେ କଲେ ତୁମର ଗୋଡ଼ ନଥିବ, ତ ପଛରେ ସବୁବେଳେ ଶତ୍ରୁ ଲାଗିଥିବ, ମନ ସବୁବେଳେ ତୁମର ଅଶାନ୍ତିରେ ରହୁଥିବ, ଆରେ ସେ ମନ କାହାର ଶାନ୍ତିରେ ନାହିଁ, କାହା ମନ ଶାନ୍ତିରେ ଅଛି, ଯେତେ କଲେ ତୁମ ମନ ଶାନ୍ତି ରହୁଥିବ ସବୁବେଳେ। ଆସି ତ ଏଇ ପାଞ୍ଚ ସାତଟା ପଏଣ୍ଟ ଜାଣି ସେ କହିବ, ଆଉ ବାଜିବ ବାଜିବ ହିଁ ବାଜିବ, ପାଞ୍ଚଟା ଭିତରେ ତିନିଟା ବାଜିଗଲା ଗଲା, ତା ପଛରେ ତୁମେ ଗୋଡ଼େଇଲା ଆଉ କ'ଣ, ଆଉ କ'ଣ ଉପାୟ କ'ଣ କର, ନା ମୁଁ ଗୋଟେ ମୁଦି ଇଏ କରୁଛି, ମୁଦିଟା ଇଏ କର, ଏ ଗ୍ରହ ଶାନ୍ତି କର, ସେ ତ ଯାହା କହିବ ତୁମେ ପଡ଼ିଲ ସେ ଟ୍ରାପ୍ରେ। ଆଉ କ'ଣ ଲୋକମାନେ ଏସବୁ ଏସବୁ ଭାରି ବିଶ୍ୱାସ କରନ୍ତି, ଭାରତୀୟ ଭାରତୀୟ ଲୋକମାନଙ୍କର ନବିଭାଗ ବିଶ୍ୱାସ ଇଏ ଉପରେ, ଈଶ୍ୱର ବିଶ୍ୱାସ ତ ନାହିଁ ଯେ ଈଶ୍ୱର ଯେ ଏ ଦୁଇଟା ଜିନିଷ ତାଙ୍କ ପାଖରେ ଅଛି, ଏଇଟାକୁ ଭୁଲିଗଲେଣି ଲୋକ, ଆଉ ଭକ୍ତ ତ ଭୁଲିଯାଉଛି, ଆଉ କି କ'ଣ କହିଦେଲାକୁ ସେ ଜାତକ ହଉ ଇଏ ହଉ ସିଏ ହଉ, ଇଏ ପୂଜା କରିବା ସେ ପୂଜା କରିବା, ଇଏ କରିବା ଭୂତ ପେତଳ ସେ ଚଣ୍ଡୀ, ଲୋକ ଇଏ ପଛରେ ଚାଲିଲେ, ଭକ୍ତ ବି ତା ମନ ବୁଝି ଚଳିତ ହେଉଛି, ମାନେ ତା ଶ୍ରଦ୍ଧା ସେ ମଧ୍ୟମ ଅଧିକାରର ନୁହେଁ ନା, କନିଷ୍ଠ ଅଧିକାରୀ ଭକ୍ତ ହେଲେ ତା ବଦଳିଯିବ, ସିଏ ସବୁ କରିଦେବ, ସେ ଶ୍ରଦ୍ଧା ତା ସ୍ଥିର ନାହିଁ ନା। ଏ ଦୁଇଟା ଜିନିଷକୁ ଜାଣିବା, ଈଶ୍ୱର ଯାହାକୁ ଆମେ କୃଷ୍ଣ ବୋଲି କହୁଛେ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ, ସେ ଈଶ୍ୱରଙ୍କ ପାଖରେ ଦୁଇଟା ଜିନିଷ ରହିଛି, ନିଗ୍ରହ ଆଉ ଅନୁଗ୍ରହ ଶକ୍ତି ରହିଛି, ସେ ଚାହିଁଲେ ଅନୁଗ୍ରହ କରିପାରେ, ଚାହିଁଲେ ନଥିଲେ ବି ସେ ଦେଇଦେଇପାରେ। ପ୍ରମାଣଟା ସାଙ୍ଗେ ସାଙ୍ଗେ ଗୀତାର ସେ ଶ୍ଳୋକ ଦେବା ଉପରେ, ସ୍ୱଳ୍ପମ ସେ ଅପ୍ୟସ୍ୟ ଧର୍ମସ୍ୟ ତ୍ରାୟତ ମହତ୍ମୟା, ଏଇଟା କହିଛନ୍ତି କୃଷ୍ଣ। ସେ ଯଦି କର୍ମବାଦକୁ ତୁମେ ଧରୁଛ, କୃଷ୍ଣ ଏଇଟା କର୍ମବାଦ କହିଛନ୍ତି, ଦେଖ ସେଠି ବି କ'ଣ କହିଛନ୍ତି, ଦେଖ ସ୍ୱଳ୍ପ କାମ କଲେ ମହତ୍ମୟରୁ ରକ୍ଷା ପାଇବ, ତା ସ୍ୱଳ୍ପ କରିକି ମହତ୍ମରୁ ରକ୍ଷା ପାଇବ, ଯେ ଗୀତାରେ କହୁଛନ୍ତି ଯେ ଯଥା ମଙ୍ଗ ପ୍ରବଦ୍ୟତେ, କ'ଣ ଦୁଇଟା ଓଲଟା କଥା ହେଇଯାଉଛି, ଗୀତାରେ କହିଲେ ଯିଏ ଯେମିତି ଶରଣ ଯିବ ମୁଁ ତାକୁ ସେମିତି ସୁରକ୍ଷା ଦେବି, ଏଣେ ପୁଣି କହୁଛନ୍ତି ସ୍ୱଳ୍ପ ଅବଶ୍ୟ ଧର୍ମ ସେ ତ୍ରାୟତ ମଧୁବୟା, ତା ଅର୍ଥ କ'ଣ, ତାଙ୍କ ପାଖରେ ସମସ୍ତ ବିପରୀତ ଧର୍ମ ଅଛି, ସେ ଚାହିଁଲେ ଅନୁଗ୍ରହ କରିଦେଇପାରିବେ, ଚାହିଁଲେ ନିଗ୍ରହ କରିଦେଇପାରିବେ, ସେ ଚାହିଁଲେ ସବୁକିଛି କରିପାରିବେ, ସେଥିପାଇଁ ସେ ହେଉଛନ୍ତି ଭଗବାନ ଈଶ୍ୱର ସ୍ୱତନ୍ତ୍ର। କିନ୍ତୁ କର୍ମବାଦରେ ସେଇଟା ନାହିଁ, କର୍ମବାଦରେ ଯେଉଁ ଲୋକମାନେ କର୍ମକୁ କାହିଁକି ଈଶ୍ୱରଙ୍କୁ ଏତେ ପ୍ରାଧାନ୍ୟ ଦିଅନ୍ତି ନାହିଁ, ମୁଁ କର୍ମଟା ମୁଁ ଠିକ୍ କର୍ମ କରୁଛି ଆଉ ଭଗବାନ କ'ଣ ଡାକିବା ମୋ ଦରକାର, ଭୁଲ କର୍ମ କରୁଛି କି, ତମନ ଏତେ ସନ୍ତୋଷ ଲାଗୁଛି ଠିକ୍ କର୍ମ କର, ମୁଁ ଠିକ୍ କର୍ମ କରୁଛି, ମୋର ଭଗବାନ ଡାକିବା କ'ଣ ଦରକାର। କିନ୍ତୁ କର୍ମ ଯେ ସବୁବେଳେ ହେଉଛି ସଦୋଷମ ଅପିହି, କର୍ମକୁ କେହି ଠିକ୍ ଠିକ୍ ଭାବରେ କରିପାରିବେ ନାହିଁ, କର୍ମ ବହୁତ ଜଟିଳ, କର୍ମଟା ବହୁତ ଜଟିଳ, ତୁମେ କେବେ ଠିକ୍ ଠିକ୍ ଭାବରେ କରିପାରିବ ନାହିଁ, କାହିଁକି ତୁମେ ସବୁବେଳେ ମନେ ରଖିବାକୁ ପଡ଼ିବ ତୁମେ ଗୁଣାତୀତ ପୁରୁଷ କି, ତୁମେ ଗୁଣ ଭିତରେ ରହୁଛ, ସତଗୁଣରେ ଥିଲାବେଳେ ସତଗୁଣ କର୍ମ କରିବ, ରଜଗୁଣ ଥିଲା ରଜଗୁଣ କର୍ମ କରିବ, ତମ ଗୁଣ ଥିଲାବେଳେ ତମ ଗୁଣ କର୍ମ କରିବ, କର୍ମ ଦୋଷଯୁକ୍ତ। ଯେଭଳି ଅଗ୍ନି ଅଛି ମାନେ ସେଠି କ'ଣ ଅଛି, ଧୂଆଁଟା ଅଛି, ତାପଟା ବି ଅଛି ଧୂଆଁଟା ବି ଅଛି, ଅଗ୍ନି ଜଳୁଛି ମାନେ ସେଠି ଧୂଆଁଟା ନିଶ୍ଚିତ ଧୂମ୍ରଟା ଥିବ ନା, ଆଉ କର୍ମ ଅଛି ମାନେ ଦୋଷ ଅଛି, କୌଣସି କର୍ମ ତୁମେ ସଠିକ୍ ଭାବରେ କରିପାରିବନି କୌଣସି ଭାବରେ। ଯେମିତି ଜଣେ ଚାଷୀ କହୁଛି ମୁଁ ଚାଷ କରିକି ମୋର ଠିକ୍ ସେ ଚାଷ କରିକି ଖାଉଛି, ମୋର ଈଶ୍ୱର କ'ଣ ଡାକିବା ଦରକାର, ସେ ଚାଷ କରୁଛି କାହାର ଭଗବାନଙ୍କ ଭୂମିରେ, ଚାଷ କଲାବେଳେ କେତେ ଜୀବ ମରୁଛନ୍ତି, ବିଷ ପକଉଛି କି ନାହିଁ ଏ ଜୀବକୁ ମାରିଲା, ହଳ କରୁଛି କି ନାହିଁ ଏ ଜୀବକୁ ମାରିଲା, କ'ଣ ଏଇ ସେ କହୁଛି ମୁଁ ଠିକ୍ସେ କର୍ମ କରୁଛି, ହେଣେ ଦେଖିଲା ବେଳକୁ ପାପ ହେଇଗଲା, ନରକକୁ ଚାଲିଲି। କେବେ କର୍ମଟାକୁ କୌଣସି ଶାସ୍ତ୍ରର ସୂକ୍ଷ୍ମ ବନ୍ଦ କର ଫ୍ୟାମ୍ ଶାସ୍ତ୍ରର ସୂକ୍ଷ୍ମ ବିଚାରକୁ ଆମେ ଦେଖିବା, ତାହେଲେ କେବେ ହେଲେ କର୍ମଟାକୁ ଦୋଷ ମୁକ୍ତ ବୋଲି କୁହାଯାଇପାରିବନି। ନହେଲେ ସେ କାହିଁକି ଭଗବାନ ଭଗବତ ଗୀତାରେ କହିଦେଲେ ଯଜ୍ଞାସ୍ତେ କର୍ମଣି ଅନ୍ନ ଅନ୍ୟତ୍ର ଲୋକୟମ୍ କର୍ମବନ୍ଧନମ୍, ଲୋକୟମ୍ କର୍ମବନ୍ଧନମ୍ ତଦର୍ଥ କର୍ମ କନ୍ଦେୟ ମୁକ୍ତ ସଙ୍ଗ ସମାଚାରେ। ପୁରା ସ୍ପଷ୍ଟ ଭଗବତ ଗୀତା, ଗୀତାର ଗୀତା ବାଣୀ, ସାର୍ବଜନୀନ ବାଣୀ, ଭଗବାନଙ୍କ ମୁଖ ନିଶ୍ରିତ ବାଣୀ। ଯଜ୍ଞାର୍ଥେ କର୍ମ ଅନ୍ୟତ୍ର ଲୋକୟମ୍ କର୍ମବନ୍ଧନମ୍, ଲୋକ ଅୟମ୍ କର୍ମବନ୍ଧନମ୍, ଯଜ୍ଞ ପୁରୁଷଙ୍କ ପାଇଁ ଯଦି କର୍ମ କରିବ କରିବ, ଯଦି ଟିକେ ନ କଲ ତାହେଲେ କର୍ମବନ୍ଧନ ବଢ଼ିଗଲା। ଜଣେ କହୁଛି ନା ମୁଁ ସବୁ ଠିକ୍ କରୁଛି, ନା ତୁମେ କେବେ ସବୁ ଠିକ୍ କରିପାରିବନି, କର୍ମ ହେଉଛି ଦୋଷମୟ, ଯେତେବେଳେ କର୍ମ କରି ସେ ଦୋଷ ଆସିକି ପହଞ୍ଚେ। ଆଉ ଦୁଇଟା ଜିନିଷକୁ କେତେବେଳେ ଭୁଲିବା ଉଚିତ ନୁହେଁ, ସେଥିପାଇଁ ଭଗବାନ ଭଗବତ ଗୀତାରେ ଯେତେବେଳେ କହିଲେ କର୍ମ ଉପରେ ପଏଣ୍ଟ ବି ସବୁ କହିଦେଇଗଲେ, କ'ଣ ଯଦ କରୋଷି ଯଦ ଅସ୍ନାସି, ଏଣେ କହିଦେଲେ ଯଜ୍ଞାର୍ଥେ କର୍ମଣ ଏତେ ଲୋକ ଏମ କର୍ମବନ୍ଧନ, କର୍ମବନ୍ଧନ ପଡ଼ିଯିବ। କ'ଣ ଯଜ୍ଞ ପାଇଁ କର୍ମ କରି କ'ଣ କଲେ ଘିଅର ଘିଅ ଢାଳିବେ କି ଯଜ୍ଞମାନେ, ତାକୁ ବୁଝେଇଲେ ପୁଣି ଯେତେ କରୋଷି ଯଦ ଅସ୍ନାସି ଯଦ ଜୁହୋସି ଯଦ ଦଦାତି, ସବୁ ମୋ ପାଇଁ କର। ସବୁ ଗୀତାରେ ଛନ୍ଦିକି ଭଗବାନ ପ୍ରବଚନ ଦେଇଛନ୍ତି, ବହୁତ କେଉଁ ଶ୍ଳୋକର ଅର୍ଥଟାକୁ ଆଉ ଗୋଟେ ଜାଗାରେ ଆସିକି ଲାଗିବ, ସେଇଠି ତୁମେ ବୁଝିପାରିବନି। ଯଜ୍ଞାର୍ଥ କର୍ମଣାମ ଲୋକୟମ କର୍ମବନ୍ଧନମ୍, କ'ଣ ଯଜ୍ଞ କରିବ, କ'ଣ ଯଜ୍ଞ, ଯଜ୍ଞ ଅର୍ଥ ଆମେ କ'ଣ ବୁଝୁଛେ, ବିଷ୍ଣୁଙ୍କର ପ୍ରତିବିଧାନ ହେଉଛି ଯଜ୍ଞ। ସେ କେମିତି କେମିତି କରାଯିବ ସେ ଶ୍ଳୋକର କୁହାହେଲେ, ସେ ଶ୍ଳୋକଟା ଯଦି ବୁଝିବାକୁ ଯିବ ତୁମେ ଏ ଶ୍ଳୋକ ଆସି ଧରିବାକୁ ପଡ଼ିବ, କର୍ମାର୍ପଣକୁ ଆସି ଧରିବାକୁ ପଡ଼ିବ। ପ୍ରଥମ ଆରମ୍ଭ ହେଲା ଏଠି, ଯଦି କରୋଷି ଯଦି ଅସ୍ନାସି, ଯାହା କରୁଛ ଯାହା ସବୁ ଭଗବାନଙ୍କୁ ସମର୍ପଣ କର, ମୋତେ ସମର୍ପଣ କର, ଯାହା ଭୋଜନ କରୁଛ ଯାହା ଦାନ କରୁଛ ସବୁ କହିଦେଲେ, ନହେଲେ କର୍ମବନ୍ଧନ ତୁମେ ପଡ଼ିବ। ଆଉ କର୍ମବାଦରେ ଏଇଟା ନାହିଁ, କର୍ମବାଦରେ କର୍ମକୁ ସବୁବେଳେ ଶ୍ରେଷ୍ଠ ଦିଆଯାଇଛି। ଈଶ୍ୱରଙ୍କ ପାଖରେ ଯେଉଁ ସ୍ୱତନ୍ତ୍ର ଭିଟୋ ପାୱାର ଯାହା କୁହାଯାଏ ଅଛି, ସ୍ୱତନ୍ତ୍ର ଶକ୍ତି ରହିଛି, ନିଗ୍ରହ କରିପାରିବେ ଅନୁଗ୍ରହ କରିପାରିବେ, ଏଇଟାକୁ କର୍ମବାଦୀ ଲୋକମାନେ ମାନନ୍ତିନି। ଭଗବାନ ଆଜି ସେଇ ପ୍ରଚାରଟା ଦେଉଛନ୍ତି, ମୁଁ ସେଇ କଥା ହିଁ କହୁଛି। ଜୀବ ମାତ୍ରକେ ତାର ସ୍ୱଭାବର ଅଧୀନ, ସ୍ୱଭାବ କେମିତି ହେଇଛି ତାର ପୂର୍ବର କର୍ମ ହିସାବରେ। ପଣ୍ଡିତ ଲୋକଟା ସିନା ବେଶୀ କଥାବାର୍ତ୍ତା କରନ୍ତିନି, ଭକ୍ତ କାହିଁକି ଏତେ ଚେଷ୍ଟା କରୁଛି, ତାର କର୍ମ, ଭକ୍ତର କର୍ମ କ'ଣ ହେଲା, ତାର ସ୍ୱାଭାବିକ ଧର୍ମ ହେଲା ମୁଁ ଭଗବାନଙ୍କ ବିଷୟରେ କହିବା, ମୋ ଧର୍ମଟା ମୁଁ କରିବି, ତାପରେ ଯାହା ହେଲା ଏଇଟା ଈଶ୍ୱରଙ୍କ। ପଣ୍ଡିତ ଲୋକମାନେ ସେଥିପାଇଁ ସେ ବେଶୀ କଥା କହିବେନି, ବେଶୀ ତାଙ୍କର ବହୁତ ସ୍କୁଟିନାଇଜ ସବୁ ଜିନିଷରେ, ସେମାନେ ସବୁ ଏଇଟା ଫଲୋ କରନ୍ତି ବହୁତ, ଜାଣିଛନ୍ତି। ତ ଈଶ୍ୱରଙ୍କ ପାଖରେ ଯେଉଁ ଶକ୍ତି ରହିଛି ଆମେ ଈଶ୍ୱରଙ୍କ ପ୍ରତି ବିଧାନ ପାଇଁ କରୁଛେ, ସେଇଟାକୁ ସେମାନେ ଆଉ ମାନନ୍ତି, ସେମାନେ କର୍ମବାଦର ଭଳି ମାନନ୍ତି। ସ୍ୱଭାବ ହିସାବରେ ଗୋଟେ ବ୍ୟକ୍ତିର ସେ କର୍ମ କରିବ, ତାକୁ ଯେତେ ତ ପୂର୍ବ କହିଲେ ତା ସ୍ୱଭାବ କେବେ ବଦଳିବନି। ସ୍ୱଭାବଟା କେମିତି ହେଉଛି, ପୂର୍ବର କର୍ମଫଳ ହିସାବରେ, ଯଦି ପୂର୍ବର କର୍ମଫଳ ହିସାବରେ ସ୍ୱଭାବ ହେଉଛି, ତାର ସ୍ୱଭାବ ହିସାବରେ ଯିବ ପୁଣି କ'ଣ କରୁଛି, କର୍ମ କରୁଛି, ତା ତୁମେ କହିଲେ କେମିତି ବଦଳିବ, ସେ ଭଗବାନ ମତ ଦେଉଛନ୍ତି। ପରମାତ୍ମା ବି ତାକୁ କ'ଣ କରିବେ, ପରମାତ୍ମାର କାମ କ'ଣ, ତାର ପୂର୍ବର କର୍ମ ଫଳକୁ ଦେଖିବେ ନା, ସେ ଜଷ୍ଟ ନ୍ୟୁଟ୍ରାଲ, ଇଆର ପୂର୍ବର କର୍ମ ଫଳ ହେଉଛି ଏୟା, ତା ସ୍ୱଭାବ ହେଉଛି ଏୟା, ଇଏ ତାର ଚୋରି କରିବ, ମୋର କହିବାର କ'ଣ, ସେଥିପାଇଁ ଚୋରି ତାର ଚୋରି କରିବ, ଯେତେବେଳେ ଯାଉଛି ସେ ପ୍ରଣାମ କରି ଠାକୁରଙ୍କୁ ଯାଉଛି, ସେ ଠାକୁରଙ୍କୁ ପ୍ରଣାମ କରିଗଲା, ଠାକୁର ମନ୍ଦିର ଚୋରି ଗଲା। ଚୋର ଘଟିବ, ଘଟ ବସା ଜାଣିଛ ନା ନାହିଁ, ଆଉ କ'ଣ ଜାଣିଛ ମୀନପ୍ରଭୁ, ଜାଣିଛ ଚୋର କ'ଣ କରେ, ଚୋର ଦେବାଦେବୀଙ୍କୁ ପୂଜା କରି ରଖିଛି, ମୁଁ ଛୁଆଟବେଳେ ଶୁଣିଛି, ସେ ଆମ ଗାଁ ପାଖରେ ଗୋଟେ ଚୋର ଥାଏ, ସେ ଘଟ ବସେ ଦେବ, ମାନେ ସେ ଘଟ ବସେ ମାନେ ସେ ଏମିତି ଦେବ ଦେବଙ୍କ ଦେବତାଙ୍କୁ ଡାକେ, ଦେଖ ତାର କର୍ମ ଫଳ ହିସାବରେ କେମିତି, ସେ ଘଟଟା ସେ ଯେଉଁ ନଡ଼ିଆ ବସିଥିବ ସେ ଘଟଟା ପଡ଼ିବ ଯେଉଁ ଦିଗକୁ, ସେ ସେ ଆଜି ଆଜି ଏଇ ଦିଗକୁ ଯିବି, ସିଏ ବି କେତେ ମୁଣ୍ଡ ପିଟିକି ଡାକୁଛି, ଆଉ ଯେତେବେଳେ ଚୋରି କରିବାକୁ ଆସିବ, ଯେତେବେଳେ ଚୋର ତାଙ୍କ ଘରକୁ ଆସିବ, କାହିଁକିନା ପୋଲିସ ଜାଣିଛି ସେତେବେଳେ ସବୁ ଚୋରଙ୍କର ନାଁ ଥିଲା, ଲିଷ୍ଟ ସବୁ ଥିଲା, ଏଇ ମାନେ ଚୋରି ହେଇଥିବ ମାନେ ସେ ଏରିଆରେ ସେ ଲୋକକୁ ଧର, ସାଧାରଣ ଲୋକ ଚୋରି କରୁନଥିଲେ ନା, କ'ଣ ତୁମଟା ଥିଲା ନା ନାହିଁ, ସେ ଚିରାଙ୍କର ଚୋରଙ୍କର ନାଁଟା ଥିବ, ସମସ୍ତେ ଜାଣିଥିବେ ଚୋରି ହେଇଛି ମାନେ ସେ କରିଥିବ, ସେ ପାଞ୍ଚ ଜଣଙ୍କୁ ଧରିକି ପରିସ୍ଥାନ ନେବ, ତାକୁ ଖୋଜିକି ପାଇବା କଷ୍ଟ, ସେ ଏତେ ବୁଦ୍ଧିଆ ସବୁ ଥିଲେ, ତା ଠାକୁର ଘରେ ତାଙ୍କର ସେଠି ସୁଡ଼ଙ୍ଗ କରିଦେଇଥିବେ, ସ୍ତ୍ରୀ ସ୍ତ୍ରୀ କହିଦେବେ ତା ପଶିଗଲା କେଉଁଠି, ତା ସୁଡ଼ଙ୍ଗ ଭିତରେ ପଶିଗଲା, ପୋଲିସ ତାର ଆସି ପୋଲିସ ତାର ଆସିକି ଖାକି ପାଇଁ ସେ ବୁଲିବ, ବୁଲିଲା ବେଳକୁ ଘରେ କେଉଁଠୁ ପାଇବ, ତା ଘର ତାପରେ ଭିତରେ ପଶିଲା ବେଳେ ସ୍ତ୍ରୀ କହିବ, ତାପରେ ଏ ଯେଉଁ ମାଣ ବସା ଯେଉଁ ପୂଜା ପଟଳ ତାପରେ ତୁ ରଖିଦେ, ସେ ଆସିବ ପୋଲିସ ତାର ବୁଲିକି ବାଡ଼େଇ ବାଡ଼େଇ ସଙ୍ଗା ପଙ୍ଗା ବୁଲିକି ତାର ପୋଖରୀ ପୋଖରୀ ବୁଲିକି ପଳେଇଗଲା। ଇତା ତା ଭିତରେ ରହିଲା, ଫଣ୍ଡା ତେଲ ପୁଣି ବାହାରିଲା। ସେ ଦେବତା ପୂଜା କରିଦେଇକି କହିଦେଉଛି ଆଜି ପଶ୍ଚିମକୁ ପଡ଼ିବ କି ପୂର୍ବକୁ ପଡ଼ିବ, ତାନେ କାହାକୁ ଜୁହାରିକି ଯାଉଛି ସିଏ, ମାଲୋ ମତେ ରକ୍ଷା କଲ ମାଲୋ ବାବଲୋ ଡାକି ଡୁକି ଗଲା। ସେ ମାଆକୁ ଡାକିଯିବ, ମା ମନ୍ଦିର ଚୋରି କରିକି ଧରିକି ଆସିବ, ମା ବି ଚୁପଚାପ। ଦେଖୁନା ପ୍ରାକ୍ତନ କର୍ମକୁ କେମିତି ସମସ୍ତେ ସ୍ୱୀକାର କରୁଛୁ। ଯଦି କର୍ମକୁ ଧରାଯିବ ବହୁତ ପ୍ରକାର ଜିନିଷ ଆସିକି ପହଞ୍ଚିବ। ଯିଏ ଭଗବାନଙ୍କୁ ମନ୍ଦିର ଚୋରି କରିବା ଯାଉଛି, ସେ ଡାକି ଯାଇଛି ନା, ଭଗବାନ କାହା କଥା ଶୁଣି ଜାଣୁଛନ୍ତି, ନବ ନବ କଣ କରିକି ଗୋଟେ ଜୀବ ତ ଇଏ ପୁଣି ବଞ୍ଚିବ, ଏଇ ତା କର୍ମଟା ତ ଏହା ଦେଖାଯାଉଛି, ଏଟା ଚୋରି କରିକି କେବଳ ବଞ୍ଚିବ, ଯାହା ଯା ସେ ତ ନିରପେକ୍ଷ, ସବୁବେଳେ ସବୁବେଳେ ନିରପେକ୍ଷ। ନେ ବାପା କିନ୍ତୁ ଦଣ୍ଡ ପାଇବୁ, ଯାହା ନର୍କୁ ଯିବୁ ଦଣ୍ଡ ପାଇବୁ, ମୋର କୋଉ ଧନ ଭାବ ଅଛି, ସବୁ ଦେଖୁଛନ୍ତି ନା ସିଏ ବିଚିତ୍ର ସୃଷ୍ଟିର। ଯଦି ଦେଖିବ ତୁମେ ପରମାତ୍ମା କେମିତି ସହୁଛନ୍ତି, ଇରେ ବାପ ବାପଟା ଜନ୍ମ ଦେଲା ଛୁଆର ଉତ୍ପାଦକୁ କିଏ ସହିବ, ବାପୁ ବି ସହିପାରୁନି, କିନ୍ତୁ ପଳା ତୁ ଅଲଗା ହେଇଯା, ତୁ ତୋର ଅଲଗା ରହ, ବାପ ଅଲଗା କରିଦେଉଛୁ ନା ଛୁଆକୁ, ଛୁଆ ବଦମାସ ହେଲା ବେଳକୁ। କିନ୍ତୁ ଭଗବାନ କେତେ ସହିଛନ୍ତି, ଇଏ ମଣିଷ କ'ଣ ନ କରୁଛି, ସେଇଠି ଖାଇବ ପିଇବ ସେଇ ସୃଷ୍ଟି କରିଦେବେ, ତାରି ସେଇ ସେଇ ଧରଣୀ ଉପରେ ଝାଡ଼ା, ସେଇ ଧରଣୀ କତିରୁ ଖାଇବ, ତାରି ଉପରେ ଘର ରହିବ, ତାରିଠୁ ପାଣି ଆଣିବ ସବୁ, ସେଇଠି ସେଇଠି ମଳମୂତ୍ର ତ୍ୟାଗ କରିବ, ତାରି ଉପରେ ସେ ସାରା ସବୁ ସହିଲା, ସବୁ ସହୁଛି ଧରଣୀ ମାତା। କେତେ ଉତ୍ପାଦ, ସବୁ ଭଗବାନଙ୍କର ସବୁ ଜିନିଷ ଖାଇବା ପିଇବ, ସେ ଭଗବାନଙ୍କୁ ପୁଣି ନିନ୍ଦା କରିବ, ଭଗବାନଙ୍କୁ ବିରୋଧ କରିବ, କେତେ ଭଗବାନ ତାକୁ ସହିକି ସବୁ ରହିଛନ୍ତି। କର୍ମବାଦର ଯେଉଁ ମତ ଗୁଡ଼ାକ ସବୁ ରହିଛି, ସେଟା ଈଶ୍ୱରଙ୍କର ଦୁଇଟା ଶକ୍ତିକୁ ମାନନ୍ତି ନା, ନିଗ୍ରହ ଅନୁଗ୍ରହ, ଏଇଟା ଅଛି। ଭଗବାନ ଚାହିଁଲେ ଦଣ୍ଡ ଦେଇପାରିବେ, ଭଗବାନ ଚାହିଁଲେ କୃପା କରିପାରିବେ। କର୍ମର ଏଇଟା ଉର୍ଦ୍ଧ୍ୱ ଜିନିଷ, ଏଇଟା ସର୍ବମପ୍ୟ ଧର୍ମସ୍ୟ ତ୍ରାୟତମୟ ମହତମୟା, ଏଇଟା ଭଗବାନ କହିଦେଲେ। ସେଇଠୁ ହିଁ ପ୍ରବଚନ ଆରମ୍ଭ କଲେ, ଗୀତାର ଯୋଗୁଁ ଆରମ୍ଭ କଲେ ଗୀତାର ଜ୍ଞାନଟା, ସେଇଠୁ ହିଁ ସେଇଟା ହିଁ ତାଙ୍କର ମୁଖ୍ୟ ଥିଲା। ପ୍ରଥମେ ସେଇଟା କହିକି ଟର୍ଣ୍ଣିଂ କଲେ, ଗୀତାକୁ ପ୍ରବେଶ କଲେ, ଦ୍ୱିତୀୟ ଅଧ୍ୟାୟରେ ଗୀତାଟା ସାର ନା, ସେଇଠୁ ପ୍ରବେଶ କଲେ, ଅର୍ଜୁନ ତୁମେ ଶୁଣ ବର୍ତ୍ତମାନ ଆରମ୍ଭ କରି। ପରମାତ୍ମା ଏଠି ଭଗବାନ କୃଷ୍ଣ ସେ କର୍ମବାଦ ମତରେ କହୁଛନ୍ତି, ବ୍ୟକ୍ତିର ସ୍ୱଭାବ ହିସାବରେ କର୍ମ ହିସାବରେ ତାର ସ୍ୱଭାବ ହେଇଛି, ସ୍ୱଭାବ ହିସାବରେ ସେ କର୍ମ କରିବ। ଅନ୍ତର୍ଯ୍ୟାମି କ'ଣ କରିବେ, ଅନ୍ତର୍ଯ୍ୟାମି କେବଳ ସାକ୍ଷୀ ରହିବେ, ଏ ଚୋର କଥା ଯେମିତି କହୁଥିଲି ସେଟା ସବୁ ଦେଖୁଛନ୍ତି, କିଛି କହୁନାହାନ୍ତି, ସେ ଜାଣିଛନ୍ତି ଏଟା ଚୋରି କରିବେ, ଚୋରି କରିବେ ଏମିତି ଏମିତି କୋଡ଼ିକୁ ମର୍ଡର ମର୍ଡର ହେଇକି ମରିବ, କିଏ ଗୁଳି ମାରିଦେବ ତାକୁ, ତାପରେ ମରିବ, ତାପରେ ପୁଣି ହେଇଦେବ, ଏଇ ଜନ ଦେଖା ଭଗବାନ ଦେଖୁଦେଉଛନ୍ତି, ଏଟା କୁକୁରଟା ହବ କି ଘୁଷୁରଟା ହବ କି କ'ଣ ହବ, ଏହା ତା କର୍ମଟା ସେଇଆ ଦେଖାଉଛନ୍ତି। ମାନେ ଅନ୍ତର୍ଯ୍ୟାମି କିଛି କହୁନା, ଯା ଯୁଆଡ଼େ ଯାଉଛି ଚୋରି କର, କରୁଛି କ'ଣ କରୁଛି କର। ସେଥିପାଇଁ ଲୋକମାନେ ସବୁ ପ୍ରଶ୍ନ କରୁନାହାନ୍ତି, ଭଗବାନ ସବୁ ଅଛନ୍ତି ସେ କାହିଁ କିଛି କହୁନାହାନ୍ତି, ଏ ଲୋକମାନେ ସବୁ ବିଚିତ୍ର ଯେଉଁ ପ୍ରଶ୍ନ କରୁନାହାନ୍ତି, ସବୁ କରୁଛନ୍ତି ନା, ଏଇ ଯୋଉ ତାକୁ ମାରି ଦିଆହଉଛି, ଭଗବାନ ତା ସମିତି ହୃଦୟ ଅଛି, ତାଙ୍କ କିଛି କହୁନାହାନ୍ତି, ଭଗବାନ ଦେଖୁଛନ୍ତି ନା, ଇଏ ତାକୁ ମାରିଲା, ସେ ତାକୁ ମାରିଥିଲା, ଏଇ ତାକୁ ମାରିଲା, ଏ ଘାତକ ସମ୍ପର୍କ, ଏ ତାକୁ ମାରିଦେ ମାରିଛି, ଇଏ ପୂର୍ବ ଜନ ମାରିଥିଲା ତାକୁ, ଏଇ ବର୍ତ୍ତମାନ ମାରିଲା ତାକୁ, ଆଉ ସେ ତାଙ୍କର ନିରପେକ୍ଷ ରହିଛନ୍ତି। ଜୀବର ଅନାଦି କାଳରେ ଯୋଉ କର୍ମଚକ୍ରଟା ଚାଲିଛି କେମିତି ଚାଲିଛି, ଏଇଭଳି ନା, ଆଉ ଖାଦ୍ୟ ଖାଦକ ସମ୍ପର୍କ ଏଇଭଳି ତାର ଚାଲିଛି, କ୍ରିୟା ପ୍ରତିକ୍ରିୟାର ସମ୍ପର୍କ ଏମିତି ଚାଲିଛି ଅନାଦି କାଳ। ଏ କର୍ମଚକ୍ରଟାକୁ ବନ୍ଦ କରିବାକୁ ପଡିବ ନା ଦିନେ, କର୍ମଚକ୍ର ସେଥିପାଇଁ କୁହାଗଲା, ସଂସାର ଚକ୍ର ବୋଲି ସବୁବେଳେ ଚକ୍ର ଚକ୍ର ଶବ୍ଦ ଲଗା ହେଲା, ସଂସାର ଚକ୍ର, କର୍ମଚକ୍ର, ଜୀବନ ଚକ୍ର, ଚକ୍ର ଯେମିତି କ'ଣ ସବୁବେଳେ ଚକ୍ର ଶବ୍ଦ ଲାଗିଛି, ଚକ୍ରଟା କ'ଣ ହେଉଛି, ଘୁରୁଛି ସବୁବେଳେ, ଜୀବ ଏମିତି ଘୁରୁଛି, ବଡ଼ ବିଚିତ୍ର ମାନେ ମନୁଷ୍ୟରେ ଜନ୍ମ, କେଉଁଠି କେବେ ଅନାଦି କାଳରେ କେମିତି ସୃଷ୍ଟି ହେଲା, କେମିତି କର୍ମଚକ୍ରରେ ପଡ଼ିଲା, କେମିତି ସ୍ୱଭାବ ବି ହେଲା, ଆଶ୍ଚର୍ଯ୍ୟର କ'ଣ ସ୍ୱଭାବ, କେମିତି କାହାର କାହାର ସ୍ୱଭାବ ସବୁ ବିଭିନ୍ନ ପ୍ରକାର କର୍ମ ହିସାବରେ ସ୍ୱଭାବ ବି ହେଉଛି ବିଚିତ୍ର। ବେଳେବେଳେ ମା ଛୁଆ ବି ପାଗଳା, ମା ବି ପାଗଳା ହେଇଯାଏ, ସେ ଗୋଟେ ଛୁଆଟା ବଡ଼ ହେଇଥିବନି, ସେ କାମ କରୁନଥିବ କି ଖାଉନଥିବ କି କିଛି କରୁନଥିବ କି ହଁ କହୁନଥିବ କି ଢୁଁ କହୁନଥିବ, ତାର କୌଣସି କାମର ବାଗସା କରିନଥିବ, ମା ବାପ ପାଗଳ ବି ହେଇଯାନ୍ତି, କ'ଣ ଗୋଟେ ଛୁଆଟା ତା କିଛି କର କିଛି ଖା, ମାନେ କାହାକୁ କିଛି କହିପାରିବନି, କିଛି କରିପାରିବ ନାଇଁ, ଗୋଟେ ପିଲା ସେମିତି ଅଛନ୍ତି କିଛି ଗଙ୍ଗା ରକମ ହାଏ ଡେଙ୍ଗା ଛଅଟା ଟକା ହେଇଥିବ, କିଛି କେଉଁ କାମ କରୁନି, ପଳାଶ କୁସୁମ କିମ୍ବା ଦିଶା ମନୋହର କିଛି କାମ କରୁନି, ଏଡ଼େ ବଡ଼ ଟୋକାଟା ତୁ ଗୋଟେ କିଛି କର କିଛି କ'ଣ କ'ଣ ତା ମୁଣ୍ଡ କିଛି ବୁଦ୍ଧି ଆସୁନଥିବ, କ'ଣ କରିବ ବାପ ତା ନାଇଁ ଖଟୁଥିବ, କର୍ମଚକ୍ରରେ କ'ଣ ଜୀବର ସ୍ୱଭାବ ତିଆରି ହେଉଛି, କେବେ ଜୀବର ଏଇ ଯୋଉ ସ୍ୱଭାବର ପରିବର୍ତ୍ତନ ହବ, କେତେ ଦୁଃଖ ପାଉଛି, କେତେ ଅନାଦି କର୍ମଚକ୍ରରେ ପଡ଼ିଲାଣି, সে দেখলে আশা বসে ঘুরে ঘুরে আর কোথা যাবে রে, আশার শেষ নাই রে, কুয়াড়ে ঘুরে ঘুরে যাব তুমি, এই চক্রর চক্রর পড়ি ঘুরি ঘুরা হচ্ছে। আশা গোটে মানুষ জীবন গোটে আশা করেদেয়ে যে আশা হিসাবে তার কর্ম কলা কামনা, আশা মানে কোন কামনা না, কামনা আসলে কর্ম কলা, কর্ম 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 তার প্রতিক্রিয়া আসিগলা, প্রতিক্রিয়া পাই পুরো শরৎ হইলা, পুনি পূর্ব জন্মর যে কামনা গুড়া পূর্ণ হয়নি, অপূর্ণ অপূর্ণীয় কামনা গুড়াক সেটা রয়েছে, সেতুমি শরীর মিলল, পুঁ সে কর্ম চক্র পড়িগাল, কাম কর্ম অবিদ্যা কাম কর্ম এই চাল তা শরীর এতে জীবন আ কোণ। তেমন কৃষ্ণ সেই কর্মচক্রটা বর্তমান কর্মবাদটা বর্তমান স্থাপন করছেন, বাবা যদি পূর্বর কর্ম হিসাবে জনকর স্বভাব হচ্ছে, স্বভাব হিসাবে জন কর্ম করছে, তাহলে ঈশ্বর কোণ করছেন, ঈশ্বর তান কর্মরে অধীন, ঈশ্বর পূজা করিয়া কোণ আবশ্যক আছে, ইন্দ্রকে পূজা করিয়া কোণ আবশ্যক, ইন্দ্রকে সে উড়াইবে প্রথমে, ইন্দ্রক উঠাইবে পুরা লোক মানক মতর সে জিনিসটা, আর লোক মানুষ ঈশ্বর কথা তুমি কুয়া কর্ম কথা কুয়া, কোটা লোক বেশি শুনি কর্ম কথা বেশি শুনি, সকাল উঠ এই কাম করো, এটা এমনি করো সেমনি করো, এটা কলে ঠিক হব দেশ পাই, এটা করো লোক সে হ্যাঁ ই ঠিক, আর খালি বসি ভগবান মালগড়া ইয়ে করো সেটা কলে কোণ এটা ধন্দা জীবনের এটা পুরো পুরা একটা বিরোধী স্বভাব, সে ভগবান ভগবদ গীতার কহিলা নহি যেতু নহি যেতু ক্ষণম তিষ্ঠতি অকর্ম কুৎ, ভগবান কহিলে না নহি ক্ষণম অপি যাত, অর্জুন আমি চ্যালেঞ্জ দিয়ে কৌছি কর্ম ন করি গোটে ক্ষণ বি রইপার, আর ইন্দ্রিয় গুড়াক অনেক না ইন্দ্র গুড়া ক্রিয়াশীল সবুলে সে সবুলে কর্ম করিয়ে তাঙ্কর তার কাম তাঙ্ক কাম হল সে কালে কিছু কর্ম গুড়া সে কোণ লাগালা কর্মেন্দ্রিয় পাঁচটা কর্মেন্দ্রিয় রহিলা পাঁচটা জ্ঞানেন্দ্রিয় রহিলা ই কর্মেন্দ্রিয় কেবে বসবে সবুলে হাত কান যে কর্মেন্দ্রিয় রহিলা হস্ত পদ যে রহিলা কর্মেন্দ্রিয় সে কোণ কেতবে বসিক রয়ে সে কর্মেন্দ্র দিয়ে জ্ঞানেন্দ্র দিয়ে সে খালি কেবল গ্রহণ করবে খালি খালি নলেজ অ্যাকোয়ারিং সেন্সেস ইংলিশে কে সে খালি জ্ঞান খালি কাইকি এটা কাইকি এটা এমনি কাইকি এটা কোটি শব্দ কোটি স্পর্শ কোটি পরশ গন্ধ ই হস্ত পদ উদর পাণি পাই এটা যে রহিলা এমনি কর্মেন্দ্র মানে তাঙ্কর ভোগাড়ু গলে জ্ঞানেন্দ্র তার তার জ্ঞান সংগ্রহ কলা এই যুবক চক্র ভিতরে ছাড় দিয়া হয়েছে কেবে জীবর কর্মচক্রর উদ্ধার পাইব সেরকম সে গীতারে ভগবান কহিবে এইটি বর্তমান গীতারে সে কহিলে না শুভা শুভ কর্মবন্ধ নেই এই যত করুছি যদি না যদি যত শিশু কন্দে তত করিস মাদার্পণ তা পরবর্তী শ্লোক দুলে প্রশ্ন করি মু এটা শ্রীকৃষ্ণ পাই কলে মতো কোণ ফল মিলিব কেবে এই কর্মচক্র শুভ অশুভ কর্মচক্র তা নেক্সট বর্ষে সাংে সাংে কোচেন আরম্ভটা কোণ আরম্ভটা মূল পড়লে কে দেবে শুভ অশুভ মুখ্য সে কর্মবন্ধনী এমনি আছে হ্যাঁ শুভ অশুভ শুভ অশুভ ফল রইব মুখ্য সে কর্মবন্ধনী না আবার কোণ রয়েছে সে সেট কে দেলে তোমার যে কর্মবন্ধন কেমতি তুমি পাইব না না দেখ না দুইটা আসি মিলে আছে যত করছি যত অসনাসি যত যত ভার কর না শুভ অশুভ কর্ম ফলে মুখ্য সে কর্মবন্ধ নেই পুরা শ্লোক জান না অধা কইকে কোণ লাভ আছে কোণ সেটা জানি এই ভগবান এই কর্মচক্রর উদ্ধার কেমতি গোটে জীব পাইব এটি আরম্ভটা করেদেলে যে যত করছি যত অসনাসি যত যা করুছ যা অর্পণ করুছ যা দান করুছ মো পাই কর আন গীতার গোটে শ্লোক বাহার করে দশ ঘন্টা লাগবে গীতা পড়ুছ না শুচ যত করছ যত যত শব্দ পাই পাইব না যত করছ ন ন সতেইশ ন অঠেইশ শুভা শুভ কর্ম ফলে মুখ্য সে কর্মবন্ধনী সন্ন্যাস যোগ যুগাত্মা বিমুক্ত মাম উপেশ্যসি সাং সাং কে তা পরবর্তী শ্লোকরে কর্মচক্রর যে জীব আসিব উদ্ধার পাইব কেমিতি উদ্ধার পাইব আরম্ভটা কেউ সে করিব এটি ভগবান কোচ যত করোসি যত অশ্নাসি যত জীবসি পত্রম পুষ্পম ফলম তোয়ম যৌমে ভক্ত প্রয়োগ কলে না তাপরে শ্লোক লাগি রহিলা তথা ভক্তি প্রভূত অস্নামী প্রয়তাত্মান কলে যত করোসি যত অশ্নাসি যত জীবসি এটা কর্মাধিকার আরম্ভ হইলা কর্মাধিকার আরম্ভ হব কর্মফল যা করছো কৃষ্ণ পাই সব কর এটি সে কহিলে অর্জুন প্রশ্ন করিব এটা কলে কোণ লাভ হব মোর তোমার সব কর্ম করিবি তুমি দান দেবি কোণ করিবি এটি আরম্ভ কলে ଶୁଭାଶୁଭ ଫଳରେ ଏବଂ ମୁଖ୍ୟ ସେ କର୍ମ ବନ୍ଧନେ ସନ୍ୟାସ ଯୋଗ ଯୁଗଦାତ୍ମା ବିମୁକ୍ତ ମାମ ଉପସ୍ୟସି। ଏହି ପ୍ରକାର ତୁମେ ସମସ୍ତ ପ୍ରକାର ଶୁଭ ଅଶୁଭ କର୍ମ ଫଳରୁ ମୁକ୍ତ ହୋଇପାରିବ। ଏଠି କର୍ମବାଦକୁ କଟା ହବ। କର୍ମବାଦରେ ଯଦି ଯେଉଁ ଲୋକ ଯୁକ୍ତି କରୁଛି କର୍ମବାଦ ଉପରେ ତ କାଟି ଦିଆ ହବ। ଯଦି ଭଗବାନ ଭଗବାନଙ୍କର ମତ କୃଷ୍ଣଙ୍କର ମତକୁ ନଉଛ ତୁମେ କର୍ମବାଦ ଦେଖ ଭଗବାନ କହୁଛନ୍ତି ଏଠି ଶୁଭ ଅଶୁଭ କର୍ମ ଏହାକୁ ସେ କାଟିପାରିବେ କିଏ କୃଷ୍ଣଙ୍କୁ ଅର୍ପଣ କଲେ କୃଷ୍ଣ କାଟିଦେଇପାରିବେ। ପ୍ରମାଣ ହିଁ ଶୁଭ ଅଶୁଭ ଫଳରେ ଏବଂ ମୁଖ୍ୟ ସେହି କର୍ମ ବନ୍ଧନୀ ସନ୍ୟାସ ଯୋଗ ଯୁଗାତ୍ମା ବିମୁକ୍ତ ମାମ ଉପସ୍ୟସି ଭଗବାନ ଏଠି କହୁଛନ୍ତି। ଏହି ତ୍ୟାଗର ବିଧି ଅବଲମ୍ବନ ଦ୍ୱାରା କର୍ମ ତୁମେ କ'ଣ ତ୍ୟାଗ ଏଇଟା ତ୍ୟାଗ ନା ଯାହା କରୁଛ ସବୁ କୃଷ୍ଣ ପାଇଁ କରିବ ଆଉ ତୁମେ ତୁମେ ମୁକ୍ତ ହୋଇଯିବ ଏବଂ ମୋ ପାଖକୁ ଫେରି ଆସିବ। ତୁମେ ମୁକ୍ତ ହୋଇକି ମୋ ପାଖକୁ ଫେରି ଆସିବ ଭଗବାନ ଏହି ଶ୍ଳୋକରେ ଏଇ ଜିନିଷଟା କହିଲେ। ଭଗବାନ ଅର୍ଜୁନ ତା ପରବର୍ତ୍ତୀ ଶ୍ଳୋକରେ ସାଙ୍ଗେ ସାଙ୍ଗେ ପ୍ରଶ୍ନ ପୁଣି ପଚାରିଦେବେ ଏ ଶ୍ଳୋକରେ ପୁଣି ଅର୍ଜୁନ ପ୍ରଶ୍ନ ପଚାରିଦେବେ କ'ଣ ଆପଣଙ୍କୁ କେବଳ ଯିଏ ଦେବ ଯିଏ କେବଳ ଆପଣଙ୍କୁ କର୍ମାର୍ପଣ କରିବ ତାକୁ କେବଳ ଉଦ୍ଧାର କରିବେ ନା ଆଉ କାହାକୁ ଉଦ୍ଧାର କରିବେନି ଆପଣଙ୍କର କ'ଣ କେବଳ ଭକ୍ତ ପାଇଁ ନିୟମଟା ନା ସମସ୍ତଙ୍କ ପାଇଁ ସାଙ୍ଗେ ସାଙ୍ଗେ କହିଦେଲା ନାହିଁ ସମଂ ସର୍ବଭୂତେ ସୁନମୟ ଦୃଶ୍ୟ ଆସିତେ ନା ମୋ ପ୍ରିୟ ମୋର ପ୍ରିୟ ପ୍ରିୟ କାରଣ ନାହିଁ ମୁଁ ସମସ୍ତଙ୍କ ପ୍ରତି ସମାନ ମୁଁ କହୁନି ଯେ ଭକ୍ତକୁ କେବଳ ଉଦ୍ଧାର କରିବି ଯିଏ ମୋତେ ସାଙ୍ଗ ସାଙ୍ଗ ଗୀତାର ଶ୍ଳୋକ ସବୁ ଲାଗି ଲାଗି ରହିଛି ନା ଶୁଭାଶୁଭ କର୍ମ ଫଳେ ମୁଖ୍ୟ ସେ କର୍ମ ବନ୍ଧନୀ ସନ୍ୟାସ ଯୋଗ ଯୁକ୍ତାତ୍ମା ବିମୁକ୍ତ ମାମ ଉପସ୍ୟସି ବିମୁକ୍ତ ମୋତେ ପ୍ରାପ୍ତ ହେବ ସେ ସବୁ ଭଗବାନ କହିଦେଉଛି। କର୍ମବାଦ ଗୁଡ଼ିକ କଟା ହେଉଛି ଯାହା କର୍ମ ଭଗବାନଙ୍କ ପାଇଁ ସବୁ କରିବ ସେ ତା ଦେହରେ ଦୁଇଟା ଯୋଉ ପ୍ରତିକ୍ରିୟା ରହୁଛି ଶୁଭ ଆଉ ଅଶୁଭ ଏ ଦୁଇଟା ଘଟିଯିବ। ତ୍ୟାଗ ଧର୍ମ ଶିଖିଲ ଏଟା ତେଣୁ କୃଷ୍ଣ ଭଗବାନ କୃଷ୍ଣ ଯୋଉ କହିଲେ ନନ୍ଦ ମହାରାଜଙ୍କୁ ବାପା ଅନ୍ତର୍ଯ୍ୟାମିତ ଅନ୍ତର୍ଯ୍ୟାମିତ ନିରପେକ୍ଷ ବି ରହୁଛନ୍ତି ଆମର କ'ଣ ଦରକାର ଅଛି ଇନ୍ଦ୍ରଙ୍କୁ ପୂଜା କରିବା ଏଇଟା ଡାଇରେକ୍ଟ ବର୍ତ୍ତମାନ କହିନାହାନ୍ତି ଇନ୍ଦ୍ରକୁ କାହିଁକି ପୂଜା କରିବା ଉଦ୍ଦେଶ୍ୟ ହେଉଛି ଇନ୍ଦ୍ର କାହିଁକି ପୂଜା କରିବା କେବଳ ଏଇଟା କର୍ମବାଦର ମତରେ କହୁଛନ୍ତି। ଦେହାନୋଚ୍ଚାବଚମ୍ ଜନ୍ତୁ ପ୍ରାପ୍ୟତୁ ସୃଜ୍ୟତି କର୍ମଣା ଶତ୍ରୁମିତ ଶତ୍ରୁମିତ୍ର ଉଦାସୀନମ୍ କର୍ମେବ ଗୁରୁରୀଶ୍ୱର। ଏଇ ତ ଇଏକୁ ତ ନେଇକି ଲୋକମାନେ କର୍ମବାଦୀମାନେ କାଟୁଛନ୍ତି ବାବାଜୀମାନଙ୍କୁ ଭକ୍ତମାନଙ୍କୁ କେମିତି ପରାସ୍ତ କରୁଛନ୍ତି ଏ ଭାଗବତ ପଡ଼ିକିନା ଆଉ କର୍ମ ହେଉଛି ଗୁରୁ ଏ ଡ୍ୟୁଟି ଗଡ୍ ଇଜ୍ ୱାର୍କ ଇଜ୍ ୱର୍ସିପ୍ ଡ୍ୟୁଟି ଇଜ୍ ଗଡ୍ କେଉଁଠୁ ସେମାନେ ଆଣିଛନ୍ତି ଏସବୁ ଭାଗବତରୁ ପଡ଼ିକିନା ଆଉ ସେ କାହିଁକି ପ୍ରିଚିଂ କରାହେଇଛି କାହିଁକି କୃଷ୍ଣ କହୁଛନ୍ତି ସେ ଯେଉଁଟା ପଡ଼ିନା ସେତିକି ଜାଣିଛନ୍ତି ଗୀତାର ସେଟାକୁ କାଟିକୁଟି ଦିଆଯାଉ ସେ ଆଉ ଜାଣିନାହାନ୍ତି ସେ କୃଷ୍ଣଙ୍କର ବାକ୍ୟ। ଜୀବ କର୍ମବଶରେ ଦେବତା ତିର୍ଯ୍ୟକ ବିଭୀତ ଦେହ ପ୍ରାପ୍ତ ହୋଇ କର୍ମବଶରେ ପୁନରାୟ ତାହା ତ୍ୟାଗ କରେ। କର୍ମ ହିଁ ଶତ୍ରୁ ମିତ୍ର ଏବଂ ଉଦାସୀନ ସ୍ୱରୂପ କର୍ମ ହିଁ ଗୁରୁ ଏବଂ ଈଶ୍ୱର। ଏ କହିଲେ କର୍ମ ହିଁ ଗୁରୁ ଈଶ୍ୱର ଏଇ ଲୋକମାନେ କର୍ମକୁ ଈଶ୍ୱର ଯୋଉ କହୁଛନ୍ତି ଏଇ ପଦରୁ କହୁଛନ୍ତି କର୍ମ ହିଁ ଗୁରୁ ଏବଂ ଈଶ୍ୱର। କର୍ମର ଅଧୀନ ହୋଇ ଫଳଦାନ କରି ଫଳଦାନ କରନ୍ତି କର୍ମ ହିଁ ବସ୍ତୁତ୍ୱ ଈଶ୍ୱର। ଈଶ୍ୱର ଅଛନ୍ତି କିନ୍ତୁ ବସ୍ତୁତ୍ୱ ଈଶ୍ୱର କିଏ କର୍ମ କାହିଁକି ନା କର୍ମ ହିସାବରେ ଈଶ୍ୱର ଫଳଦାନ କରୁଛନ୍ତି ଏ ତ କର୍ମବାଦ ଆଉ କ'ଣ ଆଉ ତାଙ୍କର ଦୁଇଟା ଯୋଉ ସ୍ୱତନ୍ତ୍ର ଶକ୍ତି ରହିଲା ଅନୁଗ୍ରହ ଶକ୍ତି ନିଗ୍ରହ ଶକ୍ତି ଶୁଭାଶୁଭ କର୍ମ ଫଳେ ମୁଖ୍ୟ ସେ କର୍ମ ବନ୍ଧନୀ ସେ ଯୋଉ କହିଲେ ସେଇ ଜିନିଷ ଗୁଡ଼ାକ ଆଉ ଇଏ ଗୋଟେ ଯାହା ପଡ଼ୁଛନ୍ତି ଭାଗବତରେ ପଡ଼ିବ ଇଏ ଗୀତ କୋଲିଂ କରିପାରିବେ ଇଏ ପୁଣି ଗୋଟେ ପ୍ରସଙ୍ଗ ଉପରେ କୁହା ହଉଛି କୃଷ୍ଣ ଦେବତା ପୂଜାକୁ ବାରଣ କରୁଛନ୍ତି ସେଟାକୁ ଇନ୍ଦ୍ର ପୂଜାକୁ ବାରଣ କରିବେ ସେଥିପାଇଁ ପ୍ରବଚନଟା ଦଉଛନ୍ତି କିନ୍ତୁ ଲୋକ ଏଟାକୁ ସାର୍ବଜନୀନ ଭାବରେ ନେଇଯାଉଛନ୍ତି। ଭଗବାନ କୃଷ୍ଣ ନନ୍ଦ ମହାରାଜ ନିଜେ କହୁଛନ୍ତି ଦେହାନ ଉଚ୍ଚାବଚାମ ଜନ୍ତୁ ପ୍ରାପ୍ତନ୍ତି ଉତ୍ସୃଜି କର୍ମଣା ଦେହ ଇଏ ସତ ଇଏ ଇଏ ସତ୍ୟ କେତେଟା ଜିନିଷ ଭଗବାନ ଭକ୍ତି ଛଡ଼ା ଭଗବାନଙ୍କୁ ଯଦି ନ ଯୋଡ଼ା ଯିବ ଇଏ ପ୍ରିନ୍ସିପଲ୍ ସତ୍ୟ ନା ଆଉ କର୍ମ ହିସାବରେ ଦେହର ଉଚ୍ଚ ନୀଚ ଜନ୍ମ ମିଳୁଛି ନା କିଏ କଳା ହେଇଛି କିଏ ଗୁରା ହେଉଛି ଦେଖିବା ପାଇଁ କିଏ ସୁନ୍ଦର କିଏ ବୁଦ୍ଧିମାନ ଏସବୁ କେଉଁ ହିସାବରେ ହେଇଛି କିଏ ଉଚ୍ଚ ଜାତି କର୍ମ ହିସାବରେ ହେଇଛି ନା ଆଉ ସବୁ କର୍ମ ଦେଖୁନା ଯଦି ସେ ଗୋଟିଏ ବାପ କତୁରୁ ଆସିଥିବେ ଦୁଇ ଭାଇ ଦୁଇଟା ବିଜନେସ୍ ବାପର ସେ ଗୋଟେ ବିଜନେସ୍ ଥିବ ଗୋଟେ ଖାଇକି କାଙ୍ଗାଳ ହେଇସାରିବନି ସବୁ ଖାଇକି ଉଡ଼େଇ ଦେଉଥିବ ଆଉ ଗୋଟେ ତାର କୁଟିପତି ହେଇଯାଉଥିବ ହେଇଛି ସେ ଦୁଇ ଭାଇ ସେ ଭାଇ ସେ ପ୍ରଭୁ ଜଣେ ଅଛନ୍ତି ସେ ଆମର ଭୁବନେଶ୍ୱରରେ ସେ ପ୍ରଭୁ ଅଛନ୍ତି ସେ ଦାମଦର ପ୍ରଭୁ ତାଙ୍କ ବଡ଼ ପୁଅ ସିଏ ଗୋଟେ ମହାନ ଟ୍ୟାଲେଣ୍ଟ ସିଏ ଗୋଟେ ପିଏଚ୍ଡି କରୁଛି ଏଡ଼ି ଗୋଟେ ଛାଡ଼ିଛି ମ୍ୟାଥମେଟିକ୍ସର ସବୁଥିରେ 99 ବଜେତ ଅଛି ମହାନ ସାନ ପୁଅ ଦେଖିବ କିଛି ନାହିଁ ହୁଣ୍ଡା କେଉଁ ପାଠ କିଛି ନାହିଁ ତାର ଏ ବାବାଜୀକୁ ମଠର ବର୍ତ୍ତମାନ ରହି ମନ୍ଦିର ରହିକି ତାର ପୂଜା ସେବା କରୁଛି ତାର କିଛି ତାର ବୁଦ୍ଧି କିଛି ନାହିଁ ସେ ଗୋଟିଏ ବାପର एक नंबर तीक्ष्ण बुद्धिमान गोटे सी सब सब यूनिवर्सिटी सब आड़े तार फास्ट ये दिखा किसी ना पाठ कौन पाप अक्षर तार बंका सीधा सी कहीपर कि कर्म देख सब कर्म विचित वैचित्रता कर्म कर्म जो है से गोटे जगार रही थे भी गोटे परिवार रही थे भी गोटे वर्ण रही थे भी उच्च नीचर जो सो रही स्वभाव स्वभाव हिसाब से कर्म हिसाब से सरी वर्ण हिसाब से स्वरूप रूप हिसाब से बुद्धि हिसाब से सब कर्म हिसाब से होती कर्म हिसाब ना कते कर्मटा कष्ट होता देखो ना गोटे मछटा देखुते अवस्था से बगटा पंदर कोड़े मिनट गुट खाली अनेक बस कौन टा खाइबे माछ गोटे खाइबु पुणी से झापी पड़ुच्छे पानी भितर पशु हाँ बस बस जगी 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 सका तार ड्यूटी है सका आस जगी मछटा खाली खंड खाए कर्म अवसर मछ खाइ कौन इच्छा है प्रधान देव बाबा सी तार पानी पहुँचे मछ तार तार है तार पाने पर तार तार पहुँचु बेंग झापिला किए बड़ माँ झापिला कर्म बस जीव कम सब कर्मचक्र पड़े हत हो सब जीव किए कह खाइब से मूषा तार खोजुच कौट धान बस्ता अच्छे विराट तार खोजे कौटी मूषाघात अच्छे सापताराणी खोजे कौटी मूषाघात अच्छे विचित्र कर्म कर्म जो इमित भगवान कर्म सृष्टि कर दे कर्म हिसाब से जो सृष्टि कर समस्ते खाली कर्म लगे खाली देह कर्म आना आज ना कौन कौन स्पिरिचुअल जिन अच्छे मनुष्य गणी शेष जो छाड़देले मनुष्य भगवान को चिंतन कर प्रभु कर्म कर प्रभु चिंता टी कर जीव कथा कौन कर कौ जीव किए अच्छे अद्भुत ये कर्मर शक्ति देह उच्च बचा जंतु प्राप्नती सृज्यती कर्मणा कर्मणा कर्म हिसाब से ही उच्च नीच सब सृष्टि हो शत्रु मित्र उदासीन कर्म एव कर ईश्वर शत्रु जो तैयारी होमती या कर्म रु ना तु एम कर्म कर से तुम शत्रु हो गया मित्र केमती हूँ कर्म रु उदासीन उदासीन मान से तुम शत्रु ना कि मित्र नुह तार रास्ते सी तुम रास्ते तुम सब कर्म रु कर्म ही गुरु ईश्वर भगवान निजे निजे ईश्वर आज ये कथा कौन भगवान कृष्ण दल एक कथा कहे लोक तो लोक कौन लोक बुझीपर सी तो क्या प्रसंगे कौन ये तो आज लोक कौन बुझीपर स्थूल बुद्धि संपन्न लोक कि बुझीपर तेणु जेहेतु ईश्वर अच्छा से कर्मर अधीन कर्म हिसाब से फल दिखती तेणु इनडायरेक्टली ईश्वर किए हेले कर्म ये कही चक्रवासी टीका रचना कले तस्मात् स्वभावत निष्पन्न्यस्य कर्मणैव सर्वकारणत्वात् कर्मैव पूज्यत्वमिति आह देहानिति तेणु अतएव स्वभाव हिसाब से निष्पन्न कर्मर सर्वकारण होचि कर्म सकलर पूज्य सबुर पूज्य किए कर्म ना कर्म हिसाब से तार पूर्वर कर्म हिसाब से तार शरीर मिलिछि पूर्वर कर्म हिसाब से तार स्वभाव होइछि से पूर्वर कर्म हिसाब से सी स्वभाव हिसाब से कर्म करुछि पूज्य किए है कर्म तो जब प्रश्न पचर जा कर्मवादी मान कर्म टाक बदल कमी कर्म पूर्वर कर्म कर हिसाब से तार स्वभाव हो स्वभाव हिसाब से कर्म कर सर के कर्मवाद अंत के हम सर सी मरीगले सरीगला एति केवल कह आ मरीगल तो सरीगला किए देखु कि कौन कर्म कर कहे ना मरीगले मरीगल तो सरीगला यदि मरीगले गोटे जीवर सब सरीगला तेरे मातृगर्भर जो जीवटा आस अंध ही कहीं आस कर्म कौटा है पारालीसीस जीवन कहीं तार बुद्धि जो उच्च तारतम्य स्वभाव तारतम्य गुणर तारतम्य यहाँ कौट सृष्टि से कर्मटा तार सरी जाइला तेनाली कृत्या है कौट से तार उत्तर से मानवे से मानवे से परास्त है यदि कर्मटा ना पूर्वर कर्मटा ना तो अंधना है कि मत अंध नुह आप अंध नुह पारालीसीस केमती है को केमती है देख तुम रिसर्च कर यदि कर्म ना तो जन बुद्धिया हूँ आज जड़े निर्बुदिया कहीं हूँ सी गोटे बाप माँ पाखर किसी कह जाँला तो हे सी उल्टा होती है जाँला कहना कि एका सांगे दीटा होते देख बुद्धि उल्टा उल्टा ये पुणे केमती है कर्मवादी लोक मान कत जिन आंसर दे पारे से लास्ट गाले गाल ଠେଲି ଦିଅନ୍ତି ଯେମିତି ସେଇଭଳିଆ ସେ କହିଦେବେ ନା କିଛି ନା ମରିଗଲା ସରିଗଲା, ତ ଯେତେଦିନ ବଞ୍ଚିଛ ଭଲ କର୍ମ କର। ଯେଉଁମାନେ କର୍ମକୁ ବିଶ୍ୱାସ କରନ୍ତି, ଭଲ କର୍ମକୁ ବିଶ୍ୱାସ କରନ୍ତି, ତାଙ୍କର ଗୋଟେ ଜିନିଷ ଅଛି, ଭଲ କର୍ମ କଲେ ସ୍ୱର୍ଗକୁ ଯିବା, ତାପରେ ପୁଣି ଏଠିକି ଆସିବା, ଆଉ ସେଇଟା ଜାଣନ୍ତିନି, ଆସିବା କଥା ନାହିଁ, ଖାଲି ପାଇବୁ। ଭଲ କର୍ମ କର ତୁମେ ଭଲ ଫଳ ମିଳିବ, ତୁମ ପରଜନ୍ମରେ ଭଲ ଫଳ ମିଳିବ, ସ୍ୱର୍ଗକୁ ଯିବ। ତାପରେ ସ୍ୱର୍ଗକୁ ଗଲା ପରେ ପୁଣି କ'ଣ ହବ, ସେ ହଁ ସ୍ୱର୍ଗକୁ ଚାଲିଲେ ମୁକ୍ତି ହେଇଗଲା। କର୍ମ ଯେ ଦୋଷମୟ, କର୍ମ ଦ୍ୱାରା କେବେ ଯଜ୍ଞାନ୍ତେ କର୍ମଣ୍ୟନ୍ୟତ୍ର ଲୋକୟମ୍ କର୍ମବନ୍ଧନ ତଦାର୍ଥ କର୍ମ କରୁତେ ମୁକ୍ତ ସଂଘ ସମାଜରେ। କେବେ ହେଲେ କର୍ମକୁ ଯଜ୍ଞାର୍ଥ ଯଜ୍ଞ ପୁରୁଷଙ୍କ ପାଇଁ କୃଷ୍ଣଙ୍କ ପାଇଁ କର୍ମ ନ କଲେ ତୁମେ କେବେ ହେଲେ ଏଇ ଶୁଭାଶୁଭ କର୍ମ ଫଳ ମୁଖ୍ୟ ସେ କର୍ମ ବନ୍ଧାନୀ ସନ୍ୟାସ ଯୋଗ ଯୋଗ ବିମୁକ୍ତ ମାମ ଉପସ୍ଥିତ ସିଏ କେବେ ହେଲେ ଶୁଭାଶୁଭ କର୍ମରୁ ମୁକ୍ତ ପାଇପାରିବ ଯଦି କୃଷ୍ଣଙ୍କ ପାଇଁ କର୍ମ ନ କର। କେତେ ସୁନ୍ଦର ସିଦ୍ଧାନ୍ତ ଭଗବାନ ଗୀତାରେ ଦେଇଦେଲେ, କିନ୍ତୁ ଏଇ ଭାଗବତରେ ପ୍ରବଚନ ଦେଉଛନ୍ତି ନନ୍ଦ ମହାରାଜ ଇନ୍ଦ୍ରଙ୍କୁ ଉଠେଇବା ନାଇଁ, ଇନ୍ଦ୍ର ପୋଷ୍ଟକୁ ଇନ୍ଦ୍ର ପୂଜାକୁ ବର୍ତ୍ତମାନ ବିପରୀତ କଥା କହୁଛ। କର୍ମ ହଉଛି ଗୁରୁ, କର୍ମ ହଉଛି ଈଶ୍ୱର, ସବୁବେଳେ ଆମର ମନେ ରଖିବା ଦରକାର। ଯେତେବେଳେ ଆମେ ଭଗବାନଙ୍କର ଭକ୍ତି କରୁଛେ, ଭଗବାନଙ୍କର ଦୁଇଟା ଶକ୍ତି ଅଛି, ସେଇଟାକୁ ପ୍ରଥମେ ମାନନ କରି ହୃଦୟରେ ରଖିବା ଦରକାର। ଅନୁଗ୍ରହ ଓ ନିଗ୍ରହ ଶକ୍ତି ପ୍ରଭୁ ପାଖରେ ଅଛି। ସ୍ୱଳ୍ପ କର୍ମରେ ଚାହିଁଲେ ସ୍ୱଳ୍ପମସ୍ୟ ଅବଶ୍ୟ ଧର୍ମସ୍ୟ ତ୍ରାୟତ ମହତ ଭୟାତ, ସେ ଚାହିଁଲେ ବଡ଼ ଲୋକ ପାଖରେ ତାର ନିୟମ କ'ଣ, ବଡ଼ ଲୋକ ପାଖରେ କିଛି ନିୟମ ନାହିଁ। ବଡ଼ ଲୋକର ନିୟମ ହେଲା ତାର ମନ, ଗୋଟେ ବଡ଼ ଲୋକର ଧନୀ ଲୋକର ତାର ନିୟମ କ'ଣ, ହଁ ତାର କିଛି ନିୟମ ନାହିଁ, ତା ନିୟମ ହେଲା ତା ମନ। ବଡ଼ ଲୋକ ସିଏ ଆଉ ତା ପୁଅକୁ 10 ଟଙ୍କା ଦେବ, ଚାକିରୀ 100 ଟଙ୍କା ଦେଇଥିବ, କିଛି କହିପାରିବେ। ତା ପୁଅକୁ ଚାହିଁଲେ 10 ଟଙ୍କା ଦେବ, ଚାକିରୀ ଚାହିଁଲେ 100 ଟଙ୍କା ଦେଇଥିବ, ତାର ମନ ମନ ଲୋକ ତ ବଡ଼ ଲୋକ, ତାକୁ ତା ଉପରେ କହିବେ କିଏ, ସେ ବଡ଼ ଲୋକ ଆଉ। ତୁମେ ସେଇଟାକୁ ଦେଖୁ ନା, ସେ ପୁତ୍ରକୁ ରାଜ୍ୟରୁ ନିର୍ବାସନ କରିଦେବ, ମନ୍ତ୍ରୀକି ଗୋଟେ ରାଜ୍ୟ ଦେଇଦେବ। ଦେଖୁନା ଭାରତ ଇତିହାସ ଦେଖ, ତୁମେ ପୁତ୍ରକୁ ରାଜ୍ୟରୁ ନିର୍ବାସନ କରିଦେବେ, ମନ୍ତ୍ରୀକି ରାଜ ସିଂହାସନ ବସି ଦେଇକି ବଣକୁ ପଳେଇବେ। ତାର କିଛି ଐଶ୍ୱର୍ଯ୍ୟ ରହିଛି, ତାର ବି ସ୍ୱତନ୍ତ୍ରତା ରହିଛି, ଯିଏ ସର୍ବ ଐଶ୍ୱର୍ଯ୍ୟର ମାଲିକ, ସର୍ବଜ୍ଞାନର ମାଲିକ, 6ଟି ଭଗର ଯିଏ ମାଲିକ, ତାଙ୍କର ସ୍ୱତନ୍ତ୍ରତା ନାହିଁ, ତା ନିଗ୍ରହ ଅନୁଗ୍ରହ ଶକ୍ତି ନାହିଁ, ସେଥିରେ କର୍ମର କ'ଣ ପ୍ରାଧାନ୍ୟ ଅଛି। ଯେ ଆମେ କର୍ମ କରିକି ଦୈବ ଚୈବାର ତ ପଞ୍ଚମ ସବଳ ମନରେ, ତୁମେ ଯେତେ ଠିକ ଭାବରେ କର୍ମ କର, ଦୈବ ଅଛନ୍ତି, କର୍ମଣ୍ୟ ଅଧିକାର ତୁମ ଆପଣ ଏଇ ଶ୍ଳୋକକୁ ସବୁ ବୋଲ ନା, ଯଜ୍ଞାର୍ଥ କର୍ମଣ୍ୟ ଏଥର ସବୁ କର୍ମ ଉପରେ ଶ୍ଳୋକ ପକାଯିବ, ଭଗବତ ଗୀତାରେ 50 ଶ୍ଳୋକ ବାହାରିବ, ପୁରା ତୁମକୁ ଚାରିଆଡ଼ୁ ଛନ୍ଦିକି ପକେଇ ଦିଆଯିବ। ତୁମେ କେବେ କୃଷ୍ଣଙ୍କ ବିନା କର୍ମର ଫଳ ପାଇପାରିବନି, ଭଗବାନ ସିଧା ସବୁ ସ୍ପଷ୍ଟ କହିଦେଇଛି। କିନ୍ତୁ ଏଠି ଯେତେବେଳେ ଦଉଛନ୍ତି କାହାକୁ, ନନ୍ଦ ମହାରାଜଙ୍କୁ କର୍ମବାଦ ବିଷୟରେ ଯେତେବେଳେ ପ୍ରବଚନ ଦଉଛନ୍ତି, କର୍ମକୁ ହିଁ ଗୁରୁ କରିଦେଲେ, ପୁରା ଯୁକ୍ତିପୂର୍ଣ୍ଣ ଭାବରେ କଥା କହୁଛନ୍ତି। ତସ୍ମାତ୍ ସମ୍ପୂଜୟତ କର୍ମ ସ୍ୱଭାବସ୍ଥ ସ୍ୱକର୍ମ କ୍ରୋତ ଅଞ୍ଜସା ଜେନ ବର୍ତ୍ତତେ ତବୈବାସ୍ୟ ହି ଦୈବତମ୍ ଅତେ ବ୍ରାହ୍ମଣାଦି ବର୍ଣ୍ଣରେ ଅବସ୍ଥାନ ପୂର୍ବକ ସୋ ସୋ ବର୍ଣ୍ଣ ବିହିତ କର୍ମରତ କରିଥାନ୍ତି। କର୍ମ ହିଁ ଆରାଧନା, କର୍ମକୁ ହିଁ ଆରାଧନା କରିବେ ଯେଉଁମାନେ ଆଶ୍ରୟ ସୁଖରେ ଜୀବିକା ନିର୍ବାହ କରନ୍ତି ସେ ମାନବଗଣ। ଅଞ୍ଜସା ଜେନ ବର୍ତ୍ତତେ ତୈବାସ୍ୟ ହି ଦୈବତମ୍, ଆଚ୍ଛା ଯେଉଁମାନେ ଆଶ୍ରୟ ସୁଖରେ ଜୀବିକା ନିର୍ବାହ କରନ୍ତି ସେଇ ମାନବଗଣ ହିଁ ଦେବତା। ତସ୍ମାତ୍ ସମ୍ପୂଜୟତ କର୍ମମ୍ ସ୍ୱଭାବସ୍ଥ ସୁକର୍ମ କୃତ ଅଞ୍ଜସା ଜେନ ବର୍ତ୍ତତେ ତୈବାସ୍ୟ ହି ଦୈବତମ୍। ତସ୍ମାତ୍ ସମ୍ପୂଜୟତ କର୍ମମ୍, ଯେହେତୁ ଦେବ କର୍ମ କିଏ ହେଲେ ଗୁରୁ, କର୍ମ ହେଲେ ଈଶ୍ୱର, ତେଣୁ ଆମର କାହା ଆମେ କ'ଣ କରିବା ଦରକାର ଅଛି, କାହାର ପୂଜା କରିବାର ଅଛି, କର୍ମର ପୂଜା କରିବାର ଅଛି, କର୍ମ କର। ସେଥିପାଇଁ ସେ ଯେଉଁ ମାଷ୍ଟର ଗୁଡ଼ା ସବୁ ଥାନ୍ତି ପୁରୁଣା କାଳିଆ, ସେ ଯେଉଁ ପାନ ଖଣ୍ଡ ଖଣ୍ଡ ଖାଇ ଧୋତି ପିନ୍ଧିକି, କର୍ମ କର, ଏ ବାବାଜୀ କ'ଣ ଇଏ କ'ଣ ହବ, କର୍ମ କର, ଠିକ କର୍ମ କର। ସେ ସବୁ ତାଙ୍କୁ ଦେଖୁନ ବଡ଼ ଯେତେ ଭଲ ଭଲ ଲୋକମାନଙ୍କୁ ସତ୍କର୍ମ କର, ଏସବୁ ଏଇଭଳିଆ ଡାଇଲଗ ସେ ମାରି, ତୁମେ ତାଙ୍କ ଆଗରେ କିଛି କଥା କହିପାରିବେନି, ତାର ଈଶ୍ୱରଙ୍କ ପ୍ରତି ବିଶ୍ୱାସ ନାହିଁ। ଆ କର୍ମ ଯେ ଦୋଷମୟ ସେଟା ସେମାନେ ଜାଣନ୍ତି ନା, କର୍ମ କେବେ ହେଲେ ଠିକ ଭାବରେ କରିହବ ନାହିଁ, ଈଶ୍ୱରଙ୍କର କୃପା ବିନା ସତ୍କର୍ମ କେହି କରିପାରିବେ ନାହିଁ, କେବେ କରିପାରିବେ। ଏ ଗୁଣ 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 ଗୁଣଯୁକ୍ତ ପୁରୁଷ ସେ କ'ଣ ସତ୍କର୍ମ କରିବ, ଏ ପୁରୁଣା କାଳିଆ ସବୁ ଆମେ ଦେଖିଛୁ, ସତ୍କର୍ମ କର, ଯୋଉ ପୁରା ଧୋତି ପିନ୍ଧିକି ପକେଟ ଭିତରେ ପଡ଼ିଥିବ ଧୋତିର ସେଇଗୁଡ଼େ, ତା କ'ଣ କୁଞ୍ଚ ଗୁଡ଼ ପକେଟ ଭିତରେ ପୁରେଇ ଦିଏ, ପୁରେଇ କଥା କହେ, ପାନାରାୟଣ ଖାଉଥିବ କଥା କହିବେ, କଥାରେ ପୋତି ଦେବେ, ତୁ କଥାରେ ତୁମକୁ ପୋତି ଦେବେ, ସତ୍କର୍ମ କର। ସାଧୁ କ'ଣ, ସାଧୁ କ'ଣ, ସାଧୁ କ'ଣ, ଭଗବାନ କ'ଣ ଦେଖିବା ଦରକାର, ସତ୍କର୍ମ କର। କହିଦେଲେ ଗଲା, କର୍ମ କଥା କହିଦେଲେ ସବୁ କଟିଗଲା ଆଉ କ'ଣ। ଏ ଭଗବାନ ଡାକିବାର ଏଇଟା ଗୋଟେ କର୍ମ, ଏଇଟା ହଉଛି ପ୍ରଧାନ କର୍ମ ଭଗବାନ ଭଗବତ ଗୀତାରେ ଲାଷ୍ଟକୁ କହିଲେ, ଏଇଟାକୁ ସେମାନେ ମାନିବାକୁ ରାଜି ନା। ଆଉ ସବୁଠୁ ଜଟିଳ କର୍ମ ଏ ଗୀତା ଏଇଟା, କାହିଁକି ଅଲଗା କର୍ମରେ ସବୁବେଳେ ନିଜର ସୁଖ ଅଛି। ଏଠି ଯେମିତି ଦେଖ, ଏ ହାତ ସବୁ କର୍ମ କରୁଛି ପାଟିକି ଦେଇଦେବୁ ତାକୁ କଷ୍ଟ ଲାଗୁନି, ହାତ ସବୁ କରୁଛି ପାଟିକି ଦେଇଦେବୁ ତାକୁ କଷ୍ଟ ଲାଗୁନି, କିନ୍ତୁ ହାତ ସବୁ କରିକି ଆଉ ଜଣେ ଖୁଆଇବ ତାକୁ କଷ୍ଟ ଲାଗିବ, ମୁଁ ସିଏ ଖାଇବ, ଯେତେବେଳେ ନିଜ ପାଇଁ କରୁଛେ ସେତେବେଳେ କଷ୍ଟ ନାହିଁ, ଅନ୍ୟ ପାଇଁ କରିବାଟା ସବୁବେଳେ କଷ୍ଟ, କେବଳ ସ୍ନେହ ବେଳେ କଷ୍ଟ ଲାଗେ ନା, ମାଆକୁ ସେ ସବୁ ରୋଷେଇ କରିବ, ସବୁ କରିବ, ବାସନ ମାଜିବ, ସବୁ କରିବ, ଛୁଆକୁ ଖୁଆଇଦେବ, ତା କଷ୍ଟ ନାହିଁ, କାହିଁକି ତାର ଗୋଟେ ଜିନିଷ ରହିଛି କ'ଣ, ସ୍ନେହ। କର୍ମଟା ବହୁତ ଇନ୍ଦ୍ରପ୍ରୀତି କର୍ମଟା କେତେବେଳେ କଷ୍ଟ ନାହିଁ, କୁଆଡ଼େ କେତେ କଷ୍ଟ କରିକି କ'ଣ, ଏଇ ଯୋଉ ମୁଁ ଦେଖିଛି ପରିବା ଦୋକାନୀ ଯୋଉ, ଆଉ ତ ଆଉ ଯାଉନି କୁଆଡ଼େ, ଏଗୁଡ଼ା ସବୁ ବନ୍ଦ କରିସାରିଲେଣି, ବାହାରେ ଯେତେବେଳେ ରହୁଥିଲେ ପୁରୀ ଫୁରୀ ସବୁଆଡ଼େ ରହିତ ବହୁତ ସବୁ ସବୁ ଜୀବନ ସବୁ ଦେଖିଛି, ଏ ହାଟ ହାଟ କତୁରୁ ବାଟ କତୁରୁ ସବୁ ଘାଟ ସବୁଆଡ଼େ ବୁଲି ବୁଲି ସବୁ ଅନେକ ଅନେକ ମୁଁ ଦେଖିଛି, କେତେ କଷ୍ଟ ଏ ମୁଣ୍ଡ ଝାଳ ତୁଣ୍ଡରେ ମାରୁଛନ୍ତି ଲୋକ, ଏ ଯୋଉ ହାଟ ସେ ପୁରୀର ଯୋଉ ଏ ରାତି 10:30-11 ମନ୍ଦିର ଯାଏ, ମନ୍ଦିର ସବୁବେଳେ ଗହଳି, ରାତିରେ ମୁଁ ଯାଏ 11:12 11:30 ଖଣ୍ଡେ ବେଳକୁ ଯିବି, ଟିକେ ଦର୍ଶନ କରିକି ଆସେ, 10:30 ଯାଏ, 11 ମନ୍ଦିର ଜପ ଫପ କରିକି ମୁଁ ଆସେ। ସେ ବଡ଼ଦାଣ୍ଡରେ ଦେଖିବ ଚାର ପରିବା ସରୁନଥିବ, ସେ ଲକ୍ଷ୍ମୀ ମାର୍କେଟ ଆଡ଼େ ତା ବସି ଡାକ ମାରୁଥିବ, କିଏ କାହାକୁ ଡାକୁଛୁ ଏଠି, କିଏ ଅଛି ଅନ୍ଧରାତି, ତା କୁଢ଼ ମାରିଥିବ ଦୂରରୁ ଆସିଛି, ତା ସରୁନଥିବ ପରିବା, ସେ ତା ବସିଥିବ, ଏ ଛେନାବାଲା ତାର ଛେନା ବିକ୍ରି ହେଇନଥିବ, ସେ ତାର ବସିଥିବ ରାତି 11 ପିଲା ଛୁଆ କଥାଟା ଚିନ୍ତା କରିକି, ତା ଭବିଷ୍ୟତକୁ ଚିନ୍ତା କରିକି, କେତେ କଷ୍ଟ ରାତି 11:12 ପୁଣି ସାଇକେଲ ମାରିକି କୁଆଡ଼େ ଫେରିବ 10 କିଲୋମିଟର 5 କିଲୋମିଟର କାଳେ କାଳେ ବସିଛି କାଳେ। ଥରେ ଗୋଟେ ହୋଟେଲ ବାଲାକୁ ପଚାରିଲି, ସେ ନା ଗୋଟେ ସେଇ, ଆଉ ମୁଁ ଯାଏ ଲାଷ୍ଟ ବେଳକୁ, ମୁଁ କାହିଁକି ମୁଁ ଦିନ ଦିନର ମୋଟେ ବାହାରିନି, ମୋତେ ଭଲ ଲାଗେନି ସବୁବେଳେ ଗହଳି ଗୋଟେ, ଓ ହୋ ସବୁବେଳେ ଗୋଟେ ମନ୍ଦିର ପୁରୀ ସବୁବେଳେ ସାଇକେଲ ଗୁଡ଼ା ମୋତେ ବିରକ୍ତି ଲାଗେ, ମୁଁ ଦିନମାନ ପଢ଼ାପଢ଼ି କରି ରାତିକି ବାହାରେ 10:30-11 ପଳେଇଲା ପରେ ବାହାରେ, ସେତେବେଳେ ଯାହା ପରିବା ପତ୍ର ସେ ପକା ମକା ଯାହା ଧରିକି ଆସିବି, ତାକୁ ପଚାରିଲି ମୁଁ କି ଏତେ ରାତି ପର୍ଯ୍ୟନ୍ତ ଆଜ୍ଞା ରହୁଛନ୍ତି, କିଏ ନେଉଛି 10:45-11 ହେଇଥାଏ, ତା ପଚାରିଲି କହିଲା ବାବା ସବୁ ଯେତେ ହୋଟେଲ ବାଲା ସବୁ ଏଇ ସମୟରେ ଆସି, ମାନେ କାହିଁକି ଏଇ ସମୟରେ ସେମାନେ କ'ଣ କରିବେ ନା, ଶସ୍ତାରେ ଆମେ କୋଢ଼ କରିଦେବୁ, ଆମକୁ ତ ଯିବା ବେଳେ ହେବନି, ଆମେ କୋଢ଼ କରିଦେଲୁ ଏତିକି ବାଇଗଣ କୋଢ଼, ତାଙ୍କ ସିଏ ତାଙ୍କ ପଚାପଚା ନେଇ କଟାକଟି କରିକି ତାଙ୍କୁ ଶସ୍ତା 40 ବାଇଗଣ କାହିଁକି କିଣିବେ 20 କୋଉ ହୋଟେଲ ବେଳେ ଆସିବ କ'ଣ କରିବ, ତାଙ୍କର ଆସିଲା ଆସିଲା ନା ଜଗି ବସିଥିବେ ରାତି 11:12 କେବଳ କେତେ 5-10 ପାଇଁ ସେ କେତେ ବଡ଼ କଷ୍ଟ କର୍ମ କରୁଛନ୍ତି, ଖାଇବା କମେଇ ଦେଉଛନ୍ତି, ଶୋଇବା କମେଇ ଦେଉଛନ୍ତି, ତାକୁ କଷ୍ଟ ଲାଗୁନି, ଅନ୍ୟମାନଙ୍କ ପାଇଁ ଗୋଟେ 10 ସମୟ ଦେବାଟା ତାଙ୍କୁ କଷ୍ଟ ହେଇଯିବ। ସେଥିପାଇଁ ଭଗବାନ ପାଇଁ ଯୋଉ କରିବାଟା ଘଣ୍ଟା ଘଣ୍ଟା ସମୟ ଦେବା, 2 ବସିବା, ଜପ କରିବା, ରୋଷେଇ, ଏଇଟା କେତେ ବଡ଼ କାମ, ଗୋଟେ କର୍ମୀ ପାଇଁ ଏଇଟା ଗୋଟେ ହେଉଛି ମୁଣ୍ଡପିଟା କାମ, ଏତେ କ'ଣ ଠାକୁରଙ୍କୁ ଏତେ ପୂଜା ଗୋଟେ କ'ଣ। ସେ ଯୋଉ ଦେଖେ ସ୍ୱାମୀ ସ୍ତ୍ରୀ 2 ଘର ଗଣ୍ଡଗୋଳ ବେଶୀ ଏଇ ଥିବ, ସ୍ତ୍ରୀ ଯଦି ଭକ୍ତ ନଥିବ, ଏ ସ୍ୱାମୀ ଯଦି ଭକ୍ତ ନଥିବ, ସ୍ତ୍ରୀ ଯଦି ଭକ୍ତ ଥିବ, ତାହେଲେ ସବୁ କ'ଣ ଗୋଟେ ଠାକୁର ଘଣ୍ଟି ବଜଉଛୁ, ବସିକି ବଜଉଛୁ ବଜଉଛୁ, ତା ପେଟ ପଡ଼ିଲାଣି, ଖାଇବାର ଅଛି ତାର, ଠାକୁର କ'ଣ ଖାଲି ଏମିତି ପୂଜା କରିବ ଘଣ୍ଟା ଘଣ୍ଟା, ଠାକୁର ଟିକେ ପୂଜା କରିଦେବ ସହିଲା, ମନରେ ଗୋଟେ ଭକ୍ତି ଥିଲେ ହବ ନା, ଆଉ ସେ ଏମିତି ଡାଇଲଗ୍ ମାରିବେ ଏଇ କର୍ମବାଦୀ ଗୁଡ଼ା, ମନରେ ଭକ୍ତି ଥିଲେ ହବ ନା, ଖାଲି ଚନ୍ଦନ ଘୋରିକି ଖାଲି ଗୀତା ପଢା ହବ, ଇଏ ହବ ତାହା ହବ, ଟିକେ ଶୀଘ୍ର ରୋଷେଇ କରିଦେ, ଦେଖେ ତା ସ୍ୱାମୀ ସ୍ତ୍ରୀ ଝଗଡ଼ା ଲାଗିଥିବ, ଏଇ ହେଲା କର୍ମବାଦୀଟା, ସିଏ ଜଣେ ଭକ୍ତ ମିଳିବନି କେତେବେଳେ, ଠାକୁର ପୂଜା ତାର ଲାଗିଥିବ, ଗଣ୍ଡଳ ସବୁ ଲାଗିଥିବ, ଇଏ ତ ସାଧାରଣ ଲୋକର ଧାରଣାଟା ଇଏ, ଆଉ ଈଶ୍ୱରଙ୍କୁ କ'ଣ ଗୋଟେ ଏତେ ସମୟ ଏତେ କ'ଣ ଡକାଯିବ, କାହିଁକି ନା ଇନ୍ଦ୍ର ତୃପ୍ତିର ବାଧା ହଉଛି। ସେ ଭଗବାନଙ୍କ ଯୋଉ ଭକ୍ତିଟା କରିବା, ସେବାଟା କରିବା, ଭଗବାନ ପାଇଁ ଯୋଉ କର୍ମଟା କରିବା, ଏଇଟାକୁ ସେମାନେ କର୍ମ ବୋଲି କେବେ ମାନିବେନି, କାହିଁକି ସବୁଠୁ ଯଦି କଷ୍ଟ କିଛି କାମ ଥାଏ ଭଗବାନ ପାଇଁ କାମ କରିବା, ଭକ୍ତ ହି ତା ଜୀବନ ଭକ୍ତ ଗୋଟେ ଜଣେ ଭକ୍ତ ତା ଜୀବନରେ ଦେଖୁ ଚିନ୍ତା କରିକି, ଯଦି ସବୁଠୁ କିଛି କଷ୍ଟ କାମ କିଛି ଥାଏ ଜୀବନରେ, ସେ ହେଉଛି ଭଗବାନ ପାଇଁ କାର୍ଯ୍ୟ କରିବା, ମାନେ ଯେଉଁଥିରେ ପୂର୍ଣ୍ଣ ପ୍ରୀତି ପୂର୍ଣ୍ଣ କାମ, ଆଉ ସେ ଭଗବାନ କାମ ହେଲେ ସେଥିରେ ଯେଉଁଥିରେ ନିଜର ସୁଖ ଅଛି ସେଇଟା ମୋତେ ଭଲ ଲାଗୁଛି, ଏ ଜିନିଷଟା କୀର୍ତ୍ତନ ମୋତେ ଭଲ ଲାଗୁଛି, ମୁଁ କ'ଣ କରିବି, ଯେଉଁଠି କୀର୍ତ୍ତନ ପଡ଼ିଲା ଚାଲିବି, ମୋତେ ଏଇ ଜିନିଷଟା ଭଲ ଲାଗୁଛି, ସେଥିରେ ଆମର ଭଲଟା ଯେଉଁଠି ଲାଗୁଛି ସେଇଠି ଆମେ ପରିଶ୍ରମ କରିଦେଇପାରିବା, ଯେଉଁଠି ଭଗବାନ ପାଇଁ ନିର୍ମଳ ପ୍ରେମ, ନିର୍ମଳ ପ୍ରୀତିରେ, ନିର୍ମଳ ପ୍ରେମରେ ତୁମର କିଛି ସୁଖ ନାହିଁ, ସେଟା କରିବା ସେଟା ସବୁଠୁ କଷ୍ଟ କର୍ମ। କାହିଁକି ଇନ୍ଦ୍ରିୟମାନେ କେବେ ମନ କେବେ ଚାହିଁବନି, ଏତେ କଷ୍ଟ କରି କ'ଣ ଏଇ ଜିନିଷ କାମ କରାହବ, ଏତେ ସୁଖ କ'ଣ ଅଛି, ଜୀବନ ସବୁବେଳେ ସୁଖଟା ଦରକାର। କର୍ମବାଦର ଲୋକମାନେ କାହିଁକି ଈଶ୍ୱର ପୂଜାଟା କରନ୍ତିନି, ଈଶ୍ୱର ସେବା ପୂଜା। ଏଇ ଯେଉଁ ଆଜିକାଲି ମନ୍ଦିରରେ ଯେଉଁ ମନମାନେ କେବଳ ଆମ ଇସ୍କନ ମନ୍ଦିର ପୂଜାରୀମାନେ ଦେଖ ଟିକେ ତାଙ୍କୁ କରିବା ପୂଜା କରିବା ପାଇଁ ଇଚ୍ଛା ହୁଏ, କାହିଁକି ହୁଏ ନା ହଜାର ହଜାର ଲୋକ ଆସୁଛନ୍ତି, ଶଙ୍ଖ ଭଙ୍ଗ ଫୁଙ୍ଗା ଫୁଙ୍ଗି ସବୁ କରୁଛନ୍ତି, ଲୋକ ଦେଖୁଛନ୍ତି ଏତେ ଲୋକ ଫୁଲ ଫୁଲ ଦିଆହଉଛି, ପୂଜାରୀ ଗୋଟେ ଏତେ ଲୋକ ମୁଁ ଦେଖୁଛନ୍ତି ମୋତେ, ଆଉ ମୁଁ ଯାହା ସେ ଟିକେ କରିବ ଅଲଗା ମନ୍ଦିର ଗୁଡ଼ାକ ପୂଜା ଦେଖିବ, ସେ ପୂଜାରୀ କ'ଣ କ'ଣ ଦେଖିବ, ସିଏ ମନ୍ଦିର ତ କେହି ନାହିଁ। ଆଉ ଯେତେ ଅଲଗା ମନ୍ଦିର ସେ ପୂଜା ନା କ'ଣ କରୁଛି, ହଁ ଯେମିତି ତାକୁ କରିଦେ ତାର ଟିକେ ତାଳି ମାରିଦେଇ ତାକୁ କିନ୍ତୁ ପଳେଇ ଆସ, କେହି ତ ଦେଖିବାର ନାହିଁ, ଆଉ କିଏ ଦେଖିବାର ନାହିଁ। ହଁ ଲୋକ ସିନା ଆସିଲେ ପଇସା ପତ୍ର ଦେଲେ, ଲୋକ ଦେଖା ଦେଖି ଗଲେ ସେ ବେଶ ବେଶ କରିବ, ଭଲ ମନ୍ଦ କରିବ, ନହେଲେ କ'ଣ ତାର କରିବାକୁ ଇଚ୍ଛା ହବ। ଭଗବାନ ପାଇଁ କରିବାଟା କାଟିବ ସହଜ ଜିନିଷ ନୁହେଁ, ଇନ୍ଦ୍ରିୟ କେବେ ଚାହିଁବେନି ନା। ଇନ୍ଦ୍ରିୟଟା କ'ଣ, ଏଇଟା କର୍ମେନ୍ଦ୍ରିୟ ଗୁଡ଼ା ଜ୍ଞାନ ଇନ୍ଦ୍ରିୟ ଗୁଡ଼ା, ସିଏ ସବୁବେଳେ ତାଙ୍କ ଜୀବକୁ ଟାଣୁଛନ୍ତି ନା ତାଙ୍କ ଦିଗରେ, ଆଉ ସିଏ ଏଥିରେ କ'ଣ ସୁଖ ପାଇବେ, ସିଏ ତାଙ୍କୁ ବହୁତ କଷ୍ଟ, ତାଙ୍କୁ ଭଲ ଲାଗିବନି। ଆଉ ସବୁ କ'ଣ ପ୍ରୀତି, ଈଶ୍ୱର କ'ଣ, ଈଶ୍ୱର ସେବାଟା ହେଉଛି ଗୋଟେ ସମ୍ବନ୍ଧ। ଏ ବନ୍ଧୁବାନ୍ଧବ ସବୁ ଯିଏ ସବୁ ବନ୍ଧୁବାନ୍ଧବ ଯାଇଥିଲେ ଆମେ ଛୋଟବେଳେ ସବୁ ମନେ ରହିଛି, ସମ୍ବନ୍ଧ ଯେଉଁଠି ଥିବ ସେ ତ ମାମୁଁ ଘର ସମସ୍ତେ ତାଙ୍କର ତାଳ ହବ ଯେ ସିଏ ତାର ଗୋଟେ ମୂଲିଆ ପକେଇକି ତୁମ ତ କାନ୍ଧେଇକି ବାହାରକି ସେ ତାଳ ପଠେଇବ, ନା ତାଳ ଯା ମୋ ଭଉଣୀ ତାଳ ଦେଇକି ଆସିବ, ଭଉଣୀ ଘରୁ ତାଳ ପଠେଇବ ହବନି। ସମ୍ବନ୍ଧ ଥିଲା ନା, ସମ୍ବନ୍ଧରେ ଥିଲା ବୋଲି ତାଙ୍କୁ କଷ୍ଟ ଆଉ କିଛି ନାହିଁ, ନିଜେ ଆସିବି ଯାହା ମୁଁ କୋଳିଆ ହବ ତାଳ ହବ ସେ ଯେଉଁ କ'ଣ କହିଥାଉ ହୁଏ, ଆଙ୍କର କହିଥାଉ ହୁଏ ତାଙ୍କ ତାଙ୍କ ଘରକୁ ପଠେଇ, ତାଙ୍କର ସମୁଦ୍ରରେ ରହୁଛି ନା, ସମୁଦ୍ର ହେଲେ ଆଉ କିଛି ନାହିଁ କଷ୍ଟ ଲାଗିବ, ସମୁଦ୍ର ଗୋଟେ ସୁଖ ଆସେ, ସମୁଦ୍ର କଷ୍ଟ କିଛି ହୁଏ ନା। ସେଇଟା ତ ଚାଲିଗଲା, ଆଉ ଈଶ୍ୱର ସମୁଦ୍ର ନାହିଁ ବର୍ତ୍ତମାନ, ଆଉ ଭକ୍ତିଟା କ'ଣ ହବ, ଆଗେ ତ ସମ୍ବନ୍ଧ ସେଇଟା ତ ସେଥିଲା, ଆଉ ଏତେ ବଡ଼ ବଡ଼ କଥାର କ'ଣ ମୂଲ୍ୟ ଅଛି, କିଛି ହବନି, ସମୁଦ୍ରଟା ଆଗେ ଦରକାର। ସେଥିପାଇଁ ସେ କାଟିଦେଲେ ନା ଭକ୍ତ ଠାକୁର, ଗୋଟେ ପଦର କାଟି ଗୋଡ଼େଇ ଦେଲେ, ଆଉ ତୁମେ ତ ଆମର ଆମେ ତ ତୁମର, କି କାଜ ଅପର ଧନ, ମୋର କ'ଣ ଆଉ ଧନ ଦରକାର ଅଛି, ସେଟା ସମୁଦ୍ରଟା ଦେଲେ ନା, ଆଉ ମୋର ଆଉ ସୁଖ ଦୁଃଖ ପୂର୍ବ କଥା ମୁଁ ଆଉ ଚିନ୍ତା କରିବି ନାହିଁ, ପୂର୍ବର ଚିନ୍ତା କରିବା ନାହିଁ, ଭବିଷ୍ୟତ ଚିନ୍ତା କରିବା ନାହିଁ, ବର୍ତ୍ତମାନ ତୁମ ପାଇଗଲେ ଧନ ମୁଁ ଆପଣ ମୋର ମୋର କ'ଣ ଆଉ ଏ ସମୁଦ୍ରଟା, ସେଠି ସେ କହିଲେ ନା ତା ଅର୍ଥଟା କ'ଣ, ତୁମେ ତ ଆମର ଆମେ ତ ତୁମର, କି କାଜ ଅପର ଧନ, ମୋର ଆଉ କ'ଣ ଦରକାର ଅଛି। ପୂର୍ବର ସମୁଦ୍ର ଈଶ୍ୱର ସମୁଦ୍ର ଏଇଭଳି ଭାବରେ ଥିଲା ଭଗବାନ, ସେ ଏଇଭଳି ଭାବୁଥିଲେ ମୋର ଆଉ କ'ଣ ଜୀବନର ପାଇବାର ଅଛି, ଆରେ ଭଗବାନ ଚରଣ କମଳ ରହିଲେ ପ୍ରଭୁଙ୍କ ଦର୍ଶନ ଟିକେ ଡେଲି ପାଇଲି, ଚରଣାମୃତ ଟିକେ ପାଇଲି, ପ୍ରଭୁଙ୍କ ଦର୍ଶନ ଟିକେ ହେଲା, ପ୍ରସାଦ ଟିକେ ପାଇଲି, ସେବା କଲେ, ଆଉ କ'ଣ ମୋ ଜୀବନର ଅଛି। ଜଣେ ଏଠି ରହିକି ମୁହଁକୁ ଶୁଖେଇ ସେ କହିବ ଆରେ କ'ଣ ମୁଁ କରିବି, ମୋ ଭବିଷ୍ୟତ କ'ଣ, ଆରେ ତା ଭଳିଆ ଆଉ କ'ଣ ହତ, ଜଣେ ଭଗବାନ ପାଖରେ କହିବ କ'ଣ ମୋ ଭବିଷ୍ୟତ ହବ, କ'ଣ ମୁଁ ରହିବି, କେଉଁଠି ତାର ତା କ'ଣ କହିବ, ଗଙ୍ଗା କୂଳରେ ରହିକି କୂଅ ଖୋଳୁଛି ଆଉ କ'ଣ, କିଏ ଗଙ୍ଗା କୂଳରେ କୂଅ ଖୋଳିବ, ସେ କ'ଣ କହିବ ତାକୁ, ମୂର୍ଖଟା ନୁହେଁ ଏଇଟା, ବୁଡ଼ବକ କୁହନ୍ତି ଯେଉଁ ବୁଡ଼ବକ, ସେଇଟା ବୁଡ଼ବକ ସବୁ ଗଧା ସବୁ, ଏ ଗଙ୍ଗା କୂଳରେ ପୁଅ କ'ଣ କରୁଛୁ, ଗଙ୍ଗା ସେଠି ଅଛି ସ୍ନାନ କରିକି ତୋର ସେ ଗଙ୍ଗା ଜଳରେ ପବିତ୍ର ଭଗବାନଙ୍କ ଚରଣ ଜଳ, ଭଗବାନ ପାଖରେ ରହିଲେ ଭଗବାନଙ୍କ ନାମ କରିକି ଭଗବାନଙ୍କ ଦୀକ୍ଷା ନେଇକି ସିଏ ତାର ତାର ମଲା ଭଳିଆ ସବୁବେଳେ ପଡ଼ିକି ରହୁଥିବ, କ'ଣ ମୋର ଭବିଷ୍ୟତ ହବ, ମୋର କ'ଣ ହବ, ମୁଁ କେମିତି ବଞ୍ଚିବି, ଆରେ ତୁମେ କ'ଣ ଭଗବାନଙ୍କର ଭକ୍ତ, ତୁମେ ସବୁ ଯୋଗ୍ୟ ନୁହେଁ ପ୍ରଭୁଙ୍କ ପାଖରେ ରହିବା ପାଇଁ, କାହିଁକି ତୁମର ସମ୍ବନ୍ଧ ନାହିଁ, ଆଉ ସେ ନେଇ ତୁମକୁ ସବୁବେଳେ ଅଲଗା ଲାଗୁଛି, ଆଉ ସମ୍ବନ୍ଧ ଜ୍ଞାନ ନ ରହିଲେ ହବନି। ଆଉ ସେ ସମ୍ବନ୍ଧ ଜ୍ଞାନଟା କେବଳ ଏଇ କଥା ଶ୍ରବଣ କରି ଗୁରୁ ସମ୍ବନ୍ଧଟା ଦୀକ୍ଷାଟା ତ ହେଉଛି ସମ୍ବନ୍ଧ ଜ୍ଞାନ, ଆଉ ଆଉ ଦୀକ୍ଷାଟା ମାନେ କ'ଣ, ଆଉ ଦୀକ୍ଷାଟା ମାନେ କ'ଣ, ସେ ଅନୁଷ୍ଠାନ ସରିଗଲା ପରେ ସରିଗଲା ନା କ'ଣ, ଦୀକ୍ଷା ମାନେ ଦୀକ୍ଷା ପ୍ରୋସେସ୍ଟା ଆରମ୍ଭ ହେଲା ପରେ ସମ୍ବନ୍ଧ ପଡ଼ିଛନ୍ତି, କୃଷ୍ଣଙ୍କ ସମ୍ବନ୍ଧ ଯେତେବେଳେ ହେଲା ତୁମର ଦୀକ୍ଷା ସେତେବେଳେ ହେଲା, କୃଷ୍ଣ ହେଲା ମୋର, ମୋର ନାଁ ଚେଞ୍ଜ ହେଇଗଲା, ମୁଁ ଦାସ ହେଇଗଲି ଆଉ କୃଷ୍ଣଙ୍କର ଦାସ ହେଲି, ଆଉ ସମ୍ବନ୍ଧ ମୁଁ କୃଷ୍ଣ ସହିତ ମୋର ରହିଲା, ସେଇ ତୁମେ ତ ସେଇ ତ ସମ୍ବନ୍ଧ ସବୁ ସମ୍ବନ୍ଧ ଆମର, ହଁ ଭକ୍ତି ନାଟକ ସେଟା ଲେଖିଲେ ତୁମେ ତ ଆମର, ତା ସବୁ ତାଙ୍କର ସବୁ ପଦ ଗୁଡ଼ା ସେଥିରେ ଅଛି, ଆଉ ଗୋଟେ ସେମିତି ଅଛି ସେଇ ତ ସମ୍ବନ୍ଧ ସେଇ ତ ସମ୍ବନ୍ଧ ସବୁ ଆମର ପ୍ରୟାସ ଲେଖିନାହାନ୍ତି, ଦାରା ସୁତ ହଁ ତବ ଦାସୀ ଦାସ ସେଇ ତ ସମ୍ବନ୍ଧ ସବୁ ଆମର ପ୍ରୟାସ, ମୋର କ'ଣ ଦରକାର ଅଛି ଘର କାଶ ତୁମର ସମ୍ପର୍କ ରଖିବା, ସ୍ତ୍ରୀ ଛୁଆ ପିଲା ସାଙ୍ଗରେ କାହିଁ ସମ୍ପର୍କ, ସେ ଆପଣ ଦାସ ଦାସୀ ବୋଲି ସମ୍ବନ୍ଧ, କିନ୍ତୁ ଆପଣ ଭଗବତ ସମ୍ବନ୍ଧରେ ନ ରଖିଲେ ଆମେ ଏଠି କାହାକୁ ଦେଖିକି ଆସିନେ,
ଆମର ଏଠି କାହାକୁ ଦେଖାଦେଖି କରିକି ଆମେ ଆସିନେ, ଇଏ ଆସିଲା ମନ୍ଦିର ଭକ୍ତ ହେଲା, ସିଏ ଆସିଲା ମନ୍ଦିର ଭକ୍ତ ହେଲା, ଇଏ ଲୋକ ଧନୀ ଆସିଛି, ଏଠି ଗରିବ ଆସିଛି, ପଣ୍ଡିତ ଆସିଛି, ମୂର୍ଖ ଆସିଛି, ଆମେ କାହାକୁ ଦେଖିକି ଆମେ ଆସିନେ, ଆମେ କାହା ସମ୍ବନ୍ଧରେ ଆସିଛେ? ଆମେ ଗୁରୁକୃଷ୍ଣ ସମ୍ବନ୍ଧରେ ଆସିଛେ, ଜଣେ ଶୁଦ୍ଧ ଭକ୍ତଙ୍କ ସମ୍ବନ୍ଧରେ, ଭଗବାନଙ୍କ ସମ୍ବନ୍ଧରେ, ତାଙ୍କ ମୁହଁ ଦେଖିବା ନା ଆଉ? ହାଟ ବଜାର ତୁମେ ହାଟ ବଜାର ଭଳିଆ କାହିଁ ଭାବୁଛ? ହାଟ ବଜାର ଭଳିଆ ଭାବୁଛ ଧର୍ମ ଧର୍ମ ଜିନିଷକୁ, ଭଗବାନଙ୍କର ଭକ୍ତି ପୂଜା ହାଟ ବଜାର ଭଳିଆ ଭାବିଲ? ସେଠି କିଛି ନାହିଁ, ହାଟ ବଜାର କ'ଣ? ହାଟ ବଜାର ଦେଖିନ, ହାଟ ବଜାର ଯୋଉ ବଜାରକୁ ଯାଇନ, କ'ଣ ହେଉଛି? ଠେଲା ପେଲା ଲାଗିକି ସିଏ ତାର, ମୁଁ ଜାଣିନି ଏବେ କ'ଣ ହେଉଛି, ମୁଁ ଯାଇଛି ହାଟ ବଜାର ଯାଇଛି, ମୋର ମନେ ଅଛି, ସେ ଯୋଉ ଡଲା ସବୁ ରଖିଥାନ୍ତି ଆଗରୁ, କ'ଣ ଏଇଟା କହୁଛୁ? ତାଠାରେ ଡଲା ରଖିନଥିବେ? ସିଏ ଆଳୁ ବାଛୁଥିବ ତ ଇଏ ଆଳୁ ବାଛୁଥିବ, ସିଏ ବାଇଗଣ ବାଛୁଥିବ ଇଏ ବାଇଗଣ ବାଛୁଥିବ, କାହିଁକି ମୋର ପକା ମୁଁ କେମିତି ହାଟରେ କ'ଣ ଠେଲା ପେଲା କରି କେମିତି ଶସ୍ତାରେ ମୁଁ ଜିନିଷ ଧରି ପୁଳେ ବାନ୍ଧିକି ପଳେଇଛି? ଇଏ ହାଟ ବଜାର କାମ, ସିଏ ଏଇଠି କ'ଣ ସେ କାମ ଏଠି ଆସିଛି? ଆମେ କିଛି ରୁଣ୍ଡି ପୁଣ୍ଡେଇ ନେଇ ପଳେଇବା ନା ଏଠି ଯଶ ପ୍ରତିଷ୍ଠା ଲାଭ ହେଇକି ମୁଁ ବଞ୍ଚି ପଡ଼ିବି? ଏଟା ତ ସେ ଜୀବନ ନୁହେଁ ନା, ଏଟା ଗୋଟେ ସମର୍ପଣ ଜୀବନ, ସମ୍ବନ୍ଧ ଜୀବନ ଏଟା, ଏଠି ଆଉ କ'ଣ, ଏଠି ସଂସାର ଧର୍ମ କ'ଣ ରହିଛି? ତେଣୁ କର୍ମବାଦର ଆଇଡିଆଟା ଯୋଉ ଯାହା କୁହନ୍ତି କ'ଣ ବିଚାରଟା, ଏଟା ପ୍ରବଳ ଜୀବନ ରହିଛି, ବହୁ ଜନ୍ମର ରହିଛି, ବହୁ ଜନ୍ମର। ସେଥିପାଇଁ ସେ କର୍ମବାଦର ଯୋଉ ଇନ୍ଦ୍ରିୟ ଗୁଡ଼ାକ ସବୁ କର୍ମାସକ୍ତ ହେଇଯାଇଛନ୍ତି, ଆଉ ଇନ୍ଦ୍ରିୟମାନେ କର୍ମାସକ୍ତ ହେବାର କାରଣ କ'ଣ? ସେ ସବୁବେଳେ ବିଷୟ ସୁଖ ପାଇ ପାଇକି ଆସନ୍ତି, ସେ ଯୋଉ କର୍ମଟା କରେ ତାର କିଛି ଗୋଟେ ସୁଖ ଥିବ, ଭକ୍ତିରେ ତାର ଅପୋଜିଟ, ସେଥିପାଇଁ ତାକୁ କଷ୍ଟ ଲାଗୁଛି। ସବୁ କାହା ପାଇଁ କରିବାକୁ ପଡ଼ିବ? ଭଗବାନଙ୍କୁ। ଏଇଟା ତ ଏଇଟା ତାର କଷ୍ଟର କାରଣ, ଦୁଃଖର କାରଣ ଆଉ ଜୀବର ଆଉ, କିନ୍ତୁ ସେ ବୁଝିପାରୁନି ଏମାନେ ଆମର ଦୋଷ, ମାନେ ଆମର ବନ୍ଧୁ ସାଜିକି ଆମକୁ ଦୋଷଗିରି କାମ କରୁଛନ୍ତି। କେଉଁମାନେ? ଇନ୍ଦ୍ରିୟମାନେ, ବାହାରକୁ ବନ୍ଧୁ, ଭିତରେ କିନ୍ତୁ ଶତ୍ରୁ ଆଚରଣ କରେ। ଜୀବକୁ ବିଷୟ ସୁଖ ଦେବାର କ'ଣ? ଚକ୍ଷୁରୁ ଗୋଟେ ଜିନିଷ ଦେଖିବା ବା ଯାହା ସବୁ ସେ ବିଷୟ ଗ୍ରହଣ କରୁଛି, ସେଥିରେ ଜୀବକୁ ଦୁଃଖୀ କରୁଛି ନା ସୁଖୀ କରୁଛି? ଜୀବ କେତେବେଳେ ସୁଖ ପାଇନି, ତାକୁ ଏମିତି ଠକେଇ ଦେଇଛନ୍ତି କେଉଁମାନେ? ଇନ୍ଦ୍ରିୟମାନେ। ସିଏ ତାର ଗୋଟେ ଠକ ହାବୁଡ଼ରେ ପଡ଼ିଯାଇଛି, କିନ୍ତୁ ଦେଖୁନ ଗୋଟେ ଗୋଟେ ଲୋକ ପ୍ରତି, ଠକ ପ୍ରତି ତୁମେ ବିଶ୍ୱାସ କରିଦେଇଥିବ, ସେ କ'ଣ କରିବ? ଆଉ ଛାଡ଼ି ପାରିବନି ତା ସଙ୍ଗ, ସେ ଏମିତି ତୁମକୁ ବାନ୍ଧିକି ରଖିଥିବ, ତୁମେ କହ ହଁ ତ ଏଥର ସିନା ଏମିତି ହେଇଗଲା, ଆରଥରକୁ ମୋତେ ମିଳିଯିବ ଟଙ୍କା ପଇସା, ଠକଟା ବା ସେ ତୁମକୁ ବୁଲେଇ ବୁଲେଇକି ରଖିଦେବ, ଇନ୍ଦ୍ରିୟମାନରେ ଠକ। ସେମାନେ ଯିବୁ କେତେବେଳେ, ଯିବ ଫେଲେ ବିଶ୍ୱାସ ଆଗରେ, ସେ କହିଲେ ଲେଖିଲେ ନା ଆଉ, ତା ପୂର୍ବରୁ କ'ଣ କହିଲେ? ଶରୀର ଅବିଦ୍ୟା ଜାଲ ଜଡ଼େନ୍ଦ୍ରିୟ ତାହିଁ କା, ଶରୀର ଅବିଦ୍ୟା ଜାଲ, କେତେ ସୁନ୍ଦର ସେ ଲେଖେ, ଶରୀର ହେଉଛି ଗୋଟେ ଅବିଦ୍ୟା ଜାଲ, ଆଉ ଜଡ଼ ଇନ୍ଦ୍ରିୟ ହେଉଛି ତା ଭିତରେ କାଳ। ଜୀବ ଫେଲେ ବିଶ୍ୱାସ ଆଗରେ, ଏ ପଦରକୁ ମିଳେ, ଜୀବକୁ ବିଶ୍ୱାସ ଆଗରେ ପକେଇଲେ, ପକେଇଲେ କିଏ ହେଟା ତୁମେ ବୁଝିବ? ଇନ୍ଦ୍ରିୟମାନେ ପକେଇଦେଲେ, ସିଏ ଆମକୁ କିଛି ସୁଖ ଦେଇନାହାନ୍ତି, ଜୀବନରେ କିଛି ସୁଖ ଦେଇନାହାନ୍ତି, ଖାଲି ସୁଖଟା ଗୋଟେ ଦେଖେ ଦେଖିବା ମାୟା ମରିଚିକା ଭଳିଆ, ଏଇଟା ତୁମ ଏଇଟା ହବ, ଏମିତି କଲେ ଏଇଟା ହବ, ଖାଲି ସୁଖଟା ଦେଖେ ଦେଖିବା ଦେଖିବା ନେଇ ତୁମକୁ ବିଶ୍ୱାସ ଆଗରେ ପକେଇଦେଲେ ପକେଇଦିଆଯିବ। ସେଥିପାଇଁ ଭକ୍ତିଟା ଜୀବର ଜୀବନ ସମ୍ବନ୍ଧ ଜ୍ଞାନଟାକୁ ଦୃଢ଼ ନ କରିବ, ସିଏ ଗୁରୁକୃଷ୍ଣଙ୍କ ସମ୍ବନ୍ଧ ଜ୍ଞାନଟାକୁ ଦୃଢ଼ ନ କରିବ, ବାରମ୍ବାର ଚିନ୍ତନ କରିବ, ବାରମ୍ବାର କଥା ଶ୍ରବଣ କରିବ, ଯାହା ପଢ଼ିବ ଯାହା ଶୁଣିବ ଯାହା କରିବ ଯେତେବେଳେ ନାମ କରିବ ସବୁ ଶ୍ରୀକୃଷ୍ଣଙ୍କର ସମ୍ବନ୍ଧରେ, ପ୍ରଭୁ ତୁମେ ହିଁ ମୋର ସବୁକିଛି। ଯେଉଁ ଲୋକମାନେ ଯୋଉ ବାହାର ଲୋକ ଯୋଉ ଗୀତାର ଶ୍ଳୋକଟା ଯୋଉ ପଢନ୍ତି, ଯୋଉ ଶ୍ଳୋକଟାକୁ ପଢନ୍ତି, ସେ ସମ୍ବନ୍ଧ ଶ୍ଳୋକ ନା, ତୁମେ ମାତା ଅଛ ପିତା ଅଛ ମେ, ଯୋଉ ଛୁଆଟି ବେଳେ ସବୁ ପଢୁଛନ୍ତି, ଏଟା କ'ଣ? ଏଟା ସମ୍ବନ୍ଧ ଶ୍ଳୋକ ନା ଆଉ, ଯେମିତି ହରେ ନାମ ହରେ ନାମ ହରେ ନାମେଇବ କେବଳ ଏବେ କାର ଲାଗି, ସେଇଟା ଦେଖ ତୁମେଇବ 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 ସବୁଥିରେ ତୁମେଇବ ଲାଗୁଛି, ତୁମେଇବ ମାତା ଅଛ ତୁମ ପିତା ତୁମେ, ତୁମେ ହିଁ ମୋର ମାତା, ଏବେ 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 ସବୁବେଳେ ଲାଗୁଛି ସମ୍ବନ୍ଧ ନା ଆଉ। ଆଜି ଭାଇ ତ ଭଗବତ ସମ୍ବନ୍ଧଟାକୁ ତାକୁ ତ ଭଲ ଲାଗିବନି, କ'ଣ ଭଗବାନଙ୍କ ଇଏ ଅନାଦିକାଳରୁ ଦେହ ଦୈହିକ ସମ୍ପର୍କ ତାର ରହିଛି, କର୍ମବାଦୀ ଆମେ ଈଶ୍ୱର ଆରାଧନା କରିବାଟା ସମ୍ବନ୍ଧ ଜ୍ଞାନଟା ଶିଥିଳ ହୋଇଗଲାନି, ସେଥିପାଇଁ ଆଉ ଭକ୍ତିର ପ୍ରୋଗ୍ରେସ୍ କ'ଣ? ଭକ୍ତିର ପ୍ରୋଗ୍ରେସ୍ ଆଉ ଯେତିକି ପ୍ରକାର ଅନୁଷ୍ଠାନ ତୁମେ ଯାହା କର, ତୁମ ସମ୍ବନ୍ଧର ଶିଥିଳ ରହିଛି ନା, ଆଉ ହୃଦୟରେ ତ ଗୋଟେ ଆକର୍ଷଣ ନାହିଁ, ତୁମର ଆତ୍ମା ପରମାତ୍ମାଙ୍କର ଗୋଟେ ଦୃଢ଼ ଆକର୍ଷଣ ନାହିଁ, ସମ୍ବନ୍ଧଟା ନାହିଁ, ସେଠି ସୁଖ ଲାଗିବନି। ହୋଟେଲରେ ତୁମେ ଯେତେ ଖାଅ, ଲୋକ କୁହନ୍ତିନି ହୋଟେଲରେ ଯେତେ ସେ ଖାଏ, ସେ ଆସି ଘରେ ମା କତିରୁ ଖାଇଲେ କ'ଣ ହବ? ମା କିଛି ହୋଟେଲ ବାଲା ହୋଟେଲ ବାଲା ଭଳିଆ ସେ କ'ଣ ଖାଇଲା ପାଖରେ ସେ କି କ'ଣ ରଖନ୍ତି? କି ପେପର, ଟିସୁ ପେପର, ସେ ସେ ଲୁଣ କଣ ଲୁଣ ଡବା ସେ କଞ୍ଚା ଲଙ୍କା ଲେମ୍ବୁ କାଟିକି ମା ରଖିକି କେବେ ଖାଇବାକୁ ଦିଏ? ସେମିତି ଏ ମା ଲେମ୍ବୁ ଲୁଣ ଦେଲୁ ଦେ ସବୁଜ ଅଲଣା ହେଇଛି ଫେରେ ଅର ଅର ନେଇ ଆସୁଛ ସେ ତାର ଆଗରୁ ସବୁ ମୋର କାଠ ଡ କାଠ ହଁ କାଠରେ ଲୁଣ ରୁହେ ମୁଁ ଦେଖିଛି ମଲ୍ଲପୁର ଯିବେ କାଠରେ ସବୁ ଥିବ ଜାଣିଛ ନା ନାଇଁ ତୁମେ ଦେଖିନଥିବ କାଠରେ ମୁଁ ଦେଖିଛି କାଠରେ ଲୁଣ ରୁହେ ହେ ମା ଆଣିକି ତାର ଥୋଇଦେବ ହଁ ତ କ'ଣ ଗୋଟେ କୁହନ୍ତି ଆଣି ଥୋଇଦେବ ଦେ ତୁ ଖା ଲୁଣ ଲୁଣ କାଠବା ଲୁଣ କାଠବା ଦେବ ଏ ଲୁଣ କାଠଟା ଆଣିଲୁ ହେ ଆଣ ଥୋଇଦେବ ହୋଟେଲ ଗଲାବେଳକୁ ସେଠି ଟେବୁଲରେ ଥୁଆ ହେଇଛି ପରିଷ୍କାର ପରିଚ୍ଛନ୍ନ କରି ଟିସୁ ପେପର ସବୁ ଥୁଆ ହେଇଛି ତୁମେ କିଛି ଆଉ ସେଠି ଶୁଖ ନାଉନି ଏଠି କାହିଁ ଶୁଖ ଲାଗୁଛି ହେ ଟଙ୍କା ଦେଇକି ଆସିବ ଏଠି ସମ୍ବନ୍ଧ କିଛି ନାହିଁ ଏ ଗଣ୍ଡେ ଖାଇଦେଲେ ଚାଲି ହେଲା ସମ୍ବନ୍ଧ ନାହିଁ ଏଠି ମା ଆଳୁ ଟିକେ ପୋଡ଼ିକି ବାଇଗଣ ଟିକେ ପୋଡ଼ିକି ମା କ'ଣ ରୋଷେଇ କରୁଛୁ ଏଇଟା ଭଲ ଲାଗୁନି ହେ ରର ର ଟିକେ ବସ ବସ ମୁଁ ସେ ବାଇଗଣ ଟିକେ ପଡ଼ିଦେଉଛି ସେଠି ସେଠି ଆହାରଟା ପ୍ରାଧାନ୍ୟ ସେଠି ହଉନି ଗୋଟେ ସମ୍ବନ୍ଧଟା ତୁମକୁ ସୁଖ ଦେଉଛି ବାହାର ଦୁନିଆରେ ବି ଦେଖ ଆଉ ସେଇଟା ଆଜି ବାହାର ଦୁନିଆରେ ସୁଖ ନାହିଁ କାହିଁକି ଆଜି ସଂସାର ତୁମମାନେ ଗୋଟେ ସଂସାର ଯିବ କାହିଁକି ଦୁଃଖୀ ଗୋଟେ ପରିବାର ଲୋକ କାହିଁକି ଦୁଃଖୀ ସମ୍ବନ୍ଧ କିଛି ନାହିଁ ଏଇଠି ହେଲା ବେଳା ଭଳିଆ ସଂସାର ଚାଲିଛି ଇଏ ଢିଏତା ଇଏ ଢିଏ ତାକୁ ମାରୁଛି ସେ ତାକୁ ଢିଏ ମାରୁଛି ବସ ଢିଏ ମାରାମରି ହୁଅନ୍ତି ସିଟ୍ ନଥିଲେ ସେଇଭଳିଆ ସଂସାର ସମ୍ବନ୍ଧ ନାହିଁ ନା ସ୍ୱୟଂ ପଦେ କହିଦେଉଥିବ ଇଏ ତାକୁ ଗାଲି ପଦେ କହୁଥିବ ସେ ତାକୁ ଗାଲି ପଦେ କହୁଥିବ ବୋହୁ ପଦେ କହୁଥିବ ଆପ ପଦେ କହୁଥିବ ସେଟା ସବୁ ଜୀବନ ଯେଉଁଠି ସମ୍ବନ୍ଧ ଜ୍ଞାନ ନାହିଁ ପାରିବାରିକ ଜୀବନଟା ବି କଷ୍ଟ ପରମାର୍ଥ ଜୀବନଟା ବି କଷ୍ଟ ଭଗବାନ ପ୍ରଭୁଙ୍କୁ ନିଜର କରିବାକୁ ପଡିବ ଯେତେବେଳେ ଭଗବାନ ନିଜର ହେଇଯିବେ ସେତେବେଳେ ହିଁ ଯେତିକି ସୁଖ ପ୍ରଭୁ ଦେବା କଥା ଦେବେ ଆମେ ତାଙ୍କୁ ନିଜର କରିପାରିବା ସେ ସେତିକି ଆମକୁ ସୁଖ ଦେବେ ନିଜର ନ କରିପାରିଲେ ସୁଖ କାହା କତୁରୁ ମିଳିବନି ଏଇଟା ସବୁବେଳେ ମନେ ରଖିବାକୁ ପଡିବ ନା ତୁମ ଗୁରୁଙ୍କ କତୁରୁ ସୁଖ ମିଳିବ ନା ତୁମ ସ୍ତ୍ରୀ କତୁରୁ ସୁଖ ମିଳିବ ନା ଭଗବାନଙ୍କ କତୁରୁ ସୁଖ ମିଳେ କାହାକୁ ତୁମେ ନିଜର କରିପାରୁ ନା କାହାକୁ ଯାହାକୁ ନିଜର ନ କରିପାରିବ ତୁମକୁ କେବେ ସୁଖ ମିଳିବନି ଆଉ ସଂସାର ଲୋକ ତ ନିଜର କରିକି ସଂସାର ବସ୍ତୁ ନିଜର କରିକି ସୁଖ ପାଇବା ଏଇଟା ବଡ଼ କଷ୍ଟ ତୁମେ ନିଜର କଲେ ବି ସେ ତୁମକୁ ନିଜର କରିପାରିବେନି କିନ୍ତୁ ଭଗବାନ ତ ତା ନୁହନ୍ତି ତୁମେ ତାଙ୍କୁ ଯେତେ ନିଜର କରିବ ସେ ତୁମକୁ ସେତେ ନିଜର କରିବେ ସେଇଟା ହିଁ ସୁଖ ଥାଉ ତେଣୁ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ବାବାଙ୍କୁ ସେ କଥା ବି ବୁଝେଇଲେ ବାପା କର୍ମ ହଉଛି ସ୍ୱଭାବ ହିସାବରେ କର୍ମ କହନ୍ତି କର୍ମ ହଉଛନ୍ତି ପୂଜ୍ୟ କର୍ମ ହିଁ କରିବା ଦରକାର ତ ବ୍ରାହ୍ମଣ ଆଦି ଦେବତା ମାନେ ସରି ବ୍ରାହ୍ମଣ ଆଦି ବ୍ୟକ୍ତିମାନେ ସ୍ୱସ୍ୱ କର୍ମକୁ ହିଁ ପୂଜା କରନ୍ତି ଯଦି ବ୍ରାହ୍ମଣ ମାନେ ତାଙ୍କର ତାଙ୍କ କର୍ମକୁ ପୂଜା କରନ୍ତି ଆମେ ମାନେ କଣ ବୈଶ୍ୟ ତେଣୁ ବେଦର ନିୟମ ଏଇଟା ହେଲା ତୁମେ ନିଜ ନିଜ କର୍ମକୁ ପୂଜା କର ଉପାସନା କର ଆମର ଆମର କର୍ମ ହେଲା ଆମେ ବୈଶ୍ୟ କର୍ମ କୃଷି ଗୋରକ୍ଷା ବାଣିଜ୍ୟ ତ ଆମେ ଆମ କର୍ମରୁ ଉପାସନା କରିବା ଆମର ଇନ୍ଦ୍ର ଉପାସନା କରିବା କ'ଣ ଆବଶ୍ୟକ ଅଛି ପ୍ରଭୁ ସବୁ ପ୍ରକାର କଥା ଜାଣିଛନ୍ତି ତାଙ୍କ କତିରୁ ସବୁ ମତ ଆସିଛି ଜଗତରେ କର୍ମ ମତକୁ ସେ ସ୍ଥାପନ କରିଦେଉଛନ୍ତି ଆନନ୍ଦ ମହାରାଜ ତ ବହୁତ ସରଳ ହିଁ ଥିଲେ ଏତେ ସୁସ୍ଥପୂର୍ଣ୍ଣ ଯୁକ୍ତି ସେଥିରେ ଶ୍ରବଣ କଲେ କହିଲେ ହଁ କାନା ତୁମର କଥା ମାନିବା ଗୋବର୍ଦ୍ଧନଙ୍କୁ ପୂଜା କରିବା ଆମର ପ୍ରକୃତର ଦେବତା ସିଏ ସବୁ ପାଣି ପୋଉ ସେଇଠୁ ତାଙ୍କୁ ସେଇଠୁ ପାଉଛେ ଘାସ ସେଇଠୁ ପାଉଛେ ଆମ ଗାଈମାନେ ସେଠି ଯାଉଛନ୍ତି ଚରିବା ପାଇଁ ଆମେ ଦିନେଇ ପୂଜା କରୁନୁ କେତେ ଗୁଡ଼େ ଅପରାଧ କରୁଛୁ ଏତେ ଦିନ ହେଲା ଇନ୍ଦ୍ରଙ୍କୁ ପୂଜା କରୁଛୁ କିନ୍ତୁ ଯିଏ ଯାହା ଦ୍ୱାରା ବଞ୍ଚୁଛୁ ତାଙ୍କୁ ପୂଜା କରୁନୁ ଆମ କର୍ମରେ କେତେ ଗୁଡ଼େ ହେଳା କରୁଛୁ କରିବା କରିବା ଗୋବର୍ଦ୍ଧନ ପୂଜା କରିବା ଚାଲ ଏମାନେ ସରଳ ଥିଲେ ଗୋବର୍ଦ୍ଧନ ପୂଜାର ପ୍ରବର୍ତ୍ତନ ଆରମ୍ଭ ହବ ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଭାଗବତ ମୁଖୀ ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାୟ ଘୋର ପ୍ରମାଣ।